हरे कृष्ण। सर्वप्रथम और परमार्थ गुरुदेव श्री श्री राधा गोविंद स्वस्वी गुरु महाराज अभय चरण कमल तले आनंद कोटि दंडवत प्रणाम पूर्वक निजी समर्पित करी कृपा भिक्षा करी श्री श्रीमद गौर गोविंद गोस्वामी गुरु महाराज तथा श्रील प्रभुपाद महाराज विशेष करी सच्चिदानंद श्री श्री भक्ति विनोद ठाकुर पादपद्म तले निजी समर्पित करी तथा समस्त साधु गुरु वैष्णवाचार्य चरण कमल तले आनंद कोटि दंडवत प्रणाम पूर्वक निजी समर्पित करी कृपा भिक्षा करी प्रभु श्री श्री गौरनीता श्री श्री जेष्ठ मूल राम श्री श्री जगन्नाथ बलदेवरणी श्री श्री गौर राधा गोपना जीवन महत्व वैश्विधि उपस्थित समस्त वैष्णव श्रोता भक्त मान पदपद्म तले प्रणति नवेदन करी कृपा भिक्षा करी समस्त भक्त जो मैंने अनलाइन श्रवण कर समस्त पदपद्म तले प्रणति नवेदन पूर्वक कृपा भिक्षा करी श्री श्री चैतन्य शिक्षाष्टकम कथा कीर्तन निजक समर्पित कर विशेषकर आम महाप्रभु जो गुरुत्वपूर्ण शिक्षा भक्त मान जीवन को भक्तिमय जीवन विशेषकर साधन प्रणाली को किभली आम श्रृंखलित कर महाप्रभु से शिक्षा देखा आम श्रवण कर शेष सिद्धांत को शुणुले तृतीय श्लोकर तृतीय श्लोक चारोटी विषय अच्छा तृणादपि सुनिज भाव तरदीव सहिष्णु भाव अमानिन भाव एवं मंदेन भाव ये चारोटी विषय को महाप्रभु कहते ये भली ही हरिभजन कले भगवान को आम दृष्टिपथर अधिक होगा साधक मैंने या प्रति बहुत सचेतन हवा आवश्यक आम जदि सचेतन नही पारे तेल नाम करे नाम कौन सी क्षति ना कि प्रेम प्राप्ति दिगरे बहुत समय लगे मनुष्य जन्मर यहाँ हूँ विशेषत्व मनुष्य जन्म जन भगवान भक्ति जाजन कर कृष्ण प्रेम प्राप्त हे भगवान निकटतर हे भगवान नित्य सेवार निजुक्त होगापी प्रार्थना करी नित्य सेवार निजुक्त होगापी सी उन्नीत हो भगवान धाम को जीव कृष्ण प्रेम प्राप्ति हे मनुष्य जन्म प्राप्त होती विषय को बुझ न पार्ला जदि सी प्रयासी नाला तापी जदि से सचेतन नाला तेल आम ओडिया जहाँ कह जाए निज गोड़े निजे ही चोट मारला भाई आशा जीवन तो सी लिखी चानिया सुनिया विष खाइल जाणीशुणी विष खाइला भाई तेणु साधारण लोक कथा विचार करनी भक्त मैंने बहुत सचेतन होगा आवश्यक भक्तिपथ को जदि आस आम सचेतन नही पारे तेल कौन कह भक्तिपथ हूँ बहुत सुंदर मार्ग भगवान को पाइबापी जिते मार्ग अच्छी सब मार्ग भितर भक्ति मार्ग हूँ अति सहज सरल आीघ्र भगवान को प्राप्ति ये हूँ अति कौन कह सुगम मार्ग किंतु तार रूल्स रेगुलेशंस जहाँ तार विधि रही निषेध रही से अनुसार जब आम निजक प्रस्तुत करपर ताल अति सहज जापर जदिओ ये सब आम जहाँ सब आलोचना कर आसुचे बा आलोचना करवा जदि यह सब बहुत कष्ट भी कि निज प्रयास से सब कष्ट साधुगुरु कृपा यहाँ संभव निजे निज योग्यता बल सब आम अर्जन करना बारंबार से कथा मन को आसे स्मरण पथ को आसे आचार्य मान सिद्धांत विषय भक्ति विनोद ठाकुर से कहीं कहते समस्त आचार्य सिद्धांत से आम तो शुणुले भागवत सिद्धांत आसिया साधुगुरु कृपा सबकि संभव तेणु साधुगुरु कृपा करमें से कृपा धरने प्रस्तुत हवा आवश्यक निजक आम से प्रस्तुत कर आवश्यक तेज से कृपा मंडित ही आम ये गुण सब प्रकाशित हम एवं से समय जो हरिनाम हम य्लोकर आरंभ भक्ति ठाकुर से कहीं कहते ना निरपराध हरिनाम निरपराध हरिनाम ये सब गुण प्रकाशित हे एवं यही सब गुण प्रकाशित होते तो हरिनाम कर व्यक्ति से समय भगवान से दृष्टिपथर प्रतीक हम से आम जो श्रवण करसुचे ये सब मूल रही निरपराध हरि भजन निरपराध हरिनाम तेज यही श्लोक आम चतुर्थ सिद्धांत शुणुले मान शब्द यथाज्ञ सर्वेशा मानदत्तम तस्य चतुर्थ लक्षण ମାନଶବ୍ଦରେ ସମସ୍ତଙ୍କୁ ସର୍ବେସାଂ ଯଥାଯୋଗ୍ୟ ମାନଦତ୍ତମ୍, ଯଥାଯୋଗ୍ୟ ସମସ୍ତଙ୍କୁ ଉପଯୁକ୍ତ ସମ୍ମାନ ଦେବା ଉଚିତ। ଯାହାର ଯେତିକି ସମ୍ମାନ ପାଇବା ଅଧିକାର ଅଛି ଆମେ ତାଙ୍କୁ ସେଭଳି ସେତିକି ସମ୍ମାନ ଦେବା ଉଚିତ। କିନ୍ତୁ ଭାଗବତଙ୍କର ତ ସିଦ୍ଧାନ୍ତ ଆହୁରି ବହୁତ ଗୁରୁତ୍ୱପୂର୍ଣ୍ଣ, ଆମେ ଶୁଣୁଥିଲେ ଶୁଣି ଶୁଣି ଆସୁଛେ ସେ ବିଷୟ। ବ୍ରାହ୍ମଣ ଆଦି କୁକୁର ଚଣ୍ଡାଳ ଅନ୍ତ କରି ଦଣ୍ଡବତ କରିବେ ଏକ ବହୁମାନ୍ୟ କରି, ବହୁମାନ୍ୟ କରିକି ଦଣ୍ଡବତ କରିବେ। ପୁଣି କାହାକୁ ଏଇଠି କହିଲେ ଯଥାଯୋଗ୍ୟ, ଯାହାକୁ ଯେତିକି ଆବଶ୍ୟକ ସେତିକି ଦେବେ, ଯାହାର ଯେତିକି ଅଧିକାର। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ତ କହିଛନ୍ତି ସମସ୍ତଙ୍କୁ ପ୍ରଣାମ କରିବ, ପ୍ରଣାମ କରିବ, ପୁଣି ମହୁମାନ୍ୟ କରି ପ୍ରଣାମ କରିବ। ତେବେ ସେ ବିଷୟ ଆମେ ଆଲୋଚନା କରିସାରିଛେ, ତାକୁ ଆଉ ଦୋହରାଇବା ଆବଶ୍ୟକ ନାହିଁ। କିନ୍ତୁ ବର୍ତ୍ତମାନ ଆଜିର ଆମେ ଆଲୋଚ୍ୟ ବିଷୟରେ ସେ କଥା ହିଁ ଶ୍ରବଣ କରିବା ଯେ ଭଗବାନ କହିଲେ ସମସ୍ତଙ୍କୁ ପ୍ରଣାମ କରିବା, ଭଗବାନ କହିଲେ ସମସ୍ତଙ୍କୁ ପ୍ରଣାମ କରିବେ ସବୁ ଜୀବଙ୍କୁ। ଆଉ ଭକ୍ତିମନ ଠାକୁର ବି ସେ କଥା ହିଁ କହିଲେ ସବୁ ଜୀବମାନଙ୍କୁ ପ୍ରଣାମ କରିବେ। ତାମାନେ ବୈଶ୍ୟମାନେ କେତେ ସଚେତନ ହେବା ଆବଶ୍ୟକ। ଆଜି ଆଜି ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଶୁଣିବା, ସର୍ବାନ୍ ଜୀବନ କୃଷ୍ଣଦାସନ ଜ୍ଞାନ୍ତା କମ୍ ଅପି ନ ଦ୍ୱିଶତି ପ୍ରତି ଦ୍ୱିଶତି ବା, ସମସ୍ତ ଜୀବଙ୍କୁ କୃଷ୍ଣଦାସ ବୋଲି ବିଚାର କରିକି କାହାକୁ ଦେଶ କରିବେନି କି ପ୍ରତିଦେଶ କରିବେନି। ଏ ବିଷୟ ଆମେ ଶୁଣିଛେ, କୌଣସି ଜୀବକୁ ଆମେ ଦେଶ କରିବାନି, କାହିଁକି ନା ସମସ୍ତେ ହେଲେ କ'ଣ କୃଷ୍ଣଙ୍କର ଦାସ, ସମସ୍ତେ ଯେହେତୁ କୃଷ୍ଣଙ୍କର ଦାସ ତେଣୁ କାହାକୁ ଦେଶ କରିବାନି, କାହାକୁ ପ୍ରତିଦେଶ କରିବାନି। ଇଏ ହେଉଛି ବୈଷ୍ଣବ ଧର୍ମ, ଏଇ ସେ ବୈଷ୍ଣବ ଧର୍ମ ସଭାରେ ପ୍ରଣତ, ଇଏ ହେଲା ବୈଷ୍ଣବ ଧର୍ମ ସଭାରେ ପ୍ରଣ, ସମସ୍ତଙ୍କୁ ପ୍ରଣାମ କରିବା, ତାମାନେ କାହାକୁ ଦେଶ କରିବାନି। ସେଇ ଧର୍ମଧ୍ୱଜୀ ଯାହାର ଇଥେ ନାହିଁ ମତି, ସିଏ ହେଉଛି ଧର୍ମଧ୍ୱଜୀ ଯାହାର ଏଥିରେ ରତି ରହୁନି ମତି ରହୁନି, ସେ ଧର୍ମଧ୍ୱଜୀ କପଟ ଧାର୍ମିକ ବୋଲି କୁହାଯିବ। ତାମାନେ ବିଚାର କରୁନା ଉଚିତ ଏଇଟା ନିଜ ପାଇଁ, ଆମେ ଏଇ ସିଦ୍ଧାନ୍ତକୁ ନେଇକି ଅନ୍ୟ ପାଖରେ ଦେଖିବାନି, ସିଏ ସେୟା କରୁଛି, ସିଏ ସେୟା କରୁନି, ସିଏ ସେୟା କରୁନି, ଆମେ କରୁଛେ କି ଶାସ୍ତ୍ର ସିଦ୍ଧାନ୍ତ ନିଜ ପାଇଁ, କାହାକୁ ଦେଖିବା ଉଚିତ ନୁହଁ, କିଏ କ'ଣ କରୁଛି କିଏ କ'ଣ ନ କରୁଛି ଛାଡ଼ି ଦିଅନ୍ତୁ, ନିଜ କଥା ଦେଖନ୍ତୁ। ତେଣୁ ଆମେ ନିଜେ ସଚେତନ ହେବା ଉଚିତ। ମହାପ୍ରଭୁ କହିନାହାନ୍ତି ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ, ମହାପ୍ରଭୁ କହିଛନ୍ତି ନିଜେ ସଚେତନ ହୁଅ, ନିଜେ ସଚେତନ ହେଇକି ଅନ୍ୟକୁ ସଚେତନ କରାଅ, ଇଏ ହେଲା ମହାପ୍ରଭୁଙ୍କ ଶିକ୍ଷା। ଆଉ ସେ ତ ସ୍ୱୟଂ କହିଥିଲେ ନା ଦ୍ୱାପର ଯୁଗରେ, ଯଜ୍ଞତା ଆଚରିତ ଶ୍ରେଷ୍ଠ ସ୍ତତ୍ତତେ ବୈତର ଜନା ସଜତ ପ୍ରମାଣ କରୁତେ ଲୋକସ୍ତଦ ଅନୁବର୍ତ୍ତତେ, ସେ ନିଜେ ହିଁ କହିଛନ୍ତି। ତେଣୁ ଏଠି ସେ କଥା ହିଁ କହୁଛନ୍ତି ଯେ ସମସ୍ତଙ୍କୁ ଆମେ ସମ୍ମାନ କରିବା। ତେବେ ଆଜିର ଆଲୋଚ୍ୟ ବିଷୟ ହେଉଛି ସବୁ ଜୀବଙ୍କୁ ଯଦି ଆମେ ଏଇଭଳି ସମ୍ମାନ କରିବା, ସବୁ ଜୀବଙ୍କୁ ଯଦି ଆମେ ଏଇଭଳି ଦୃଷ୍ଟି ଦେଖିବା, ସମସ୍ତେ ହେଉଛନ୍ତି କୃଷ୍ଣଙ୍କ ଦାସ, ତ ସମସ୍ତେ ଦାସ କିଭଳି ନା, କେହି ଡାଇରେକ୍ଟ ଦାସ ହୋଇପାରନ୍ତି, କେହି ଇନ୍ଡାଇରେକ୍ଟ ଦାସ ହୋଇପାରନ୍ତି, ସମସ୍ତେ ଦାସ। ଡାଇରେକ୍ଟ ଦାସ କେଉଁମାନେ, ଯେଉଁମାନେ ଭକ୍ତି କରୁଛନ୍ତି, ଭକ୍ତି ପଥକୁ ଯେଉଁମାନେ ଆସିଛନ୍ତି, ସାଧନ କରୁଛନ୍ତି, ଭଜନ କରୁଛନ୍ତି, ସେମାନେ ଡାଇରେକ୍ଟ ଦାସ, କାରଣ ଦାସତ୍ୱକୁ ଦାସତ୍ୱ ଭାବକୁ ସ୍ୱୀକାର କରିଛନ୍ତି। ଇନ୍ଡାଇରେକ୍ଟ ଦାସ କେଉଁମାନେ, ଯେଉଁମାନେ ମାୟା ଭିତରେ ଅଛନ୍ତି, ମାୟା ଭିତରେ ଯେଉଁମାନେ ଅଛନ୍ତି, ଭଗବାନଙ୍କର ଭକ୍ତି କରୁନାହାନ୍ତି, ଭଜନ କରୁନାହାନ୍ତି, ସାଧନ କରୁନାହାନ୍ତି, ସେମାନେ ବି କୃଷ୍ଣଙ୍କ ଦାସ। କାରଣ ଜୀବ ଗୋସ୍ୱାମୀଙ୍କର ମତ ହିସାବରେ ଜୀବ ହିଁ ହେଉଛନ୍ତି ବୈଷ୍ଣବ, ପ୍ରତି ଜୀବ ହେଉଛନ୍ତି ବୈଷ୍ଣବ, ଏଇ ସିଦ୍ଧାନ୍ତ ଠିକ। କାରଣ ଜୀବ ହେଉଛି ଭଗବାନଙ୍କ ଦାସ ନା, ଜୀବ ହେଉଛି ଭଗବାନଙ୍କ ସନ୍ତାନ, ଆଉ ତାହେଲେ ତ ସେ ବୈଷ୍ଣବ ହେଲା। ତେଣୁ କେମିତି ଦାସ ବା କେମିତି ବୈଷ୍ଣବ, କାରଣ ସେ ସେବା କରୁଛି ନା, ମାୟାର ସେବା କରୁଛି, ମାୟା କାହାର, ମାୟା ତ ଭଗବାନଙ୍କର, ତେଣୁ ମାୟା ଯେହେତୁ ଭଗବାନଙ୍କର ଶକ୍ତି, ସେ ମାୟାର ସେବା କଲା, ତାମାନେ ଭଗବାନଙ୍କ ସେବା କଲା, କିନ୍ତୁ ଡାଇରେକ୍ଟ ନୁହଁ, ଭଗବାନଙ୍କ ସେବା କଲା, ଇନ୍ଡାଇରେକ୍ଟ ସେବା କଲା, ସେ ଇନ୍ଡାଇରେକ୍ଟ ସେବା କରୁଛି। ଯେମିତି ଭଗବତ ଗୀତାରେ ସେଭଳି ସିଦ୍ଧାନ୍ତ ରହିଛି ନା, ଯିଏ ଦେବତା ପୂଜା କରୁଛି ଭଗବାନ ତାକୁ କ'ଣ କହିଛନ୍ତି, ଯିଏ ଦେବତା ପୂଜା କରୁଛି ସିଏ ମଧ୍ୟ ମୋର ସେବା କରୁଛି, ମୋର ପୂଜା କରୁଛି, ଭଗବାନ କହିନାହାନ୍ତି, କହିଛନ୍ତି ଯିଏ ଦେବତା ପୂଜା କରୁଛି ସିଏ ମଧ୍ୟ ମୋର ସେବା, ମୋର ପୂଜା କରୁଛି, କିନ୍ତୁ ପରୋକ୍ଷ ଭାବେ, ପ୍ରତ୍ୟକ୍ଷ ଭାବେ ପୂଜା କରୁନି, ସେ ମୋର ପରୋକ୍ଷ ଭାବେ ପୂଜା କରୁଛି। ଠିକ୍ ସେଭଳି ଯେଉଁମାନେ ମାୟାରେ ବି ଅଛନ୍ତି, ଜଗତ ଭିତରେ ଯେଉଁମାନେ ଅଛନ୍ତି, ସେମାନେ ମଧ୍ୟ କୃଷ୍ଣଙ୍କ ଦାସ, ଏଇ ଭାବନାରେ ପ୍ରଣାମ କରିବା, ଏଇ ଭାବନାରେ ସମସ୍ତଙ୍କୁ ସମ୍ମାନ ଦେବା, ଏଇ ଯେଉଁ ମାନଦେୟ ଏଇ ବିଚାରରେ ସମସ୍ତଙ୍କୁ ସମ୍ମାନ ଦେବା। ତେବେ ଯଦି ଏଇ ବିଚାର ଆମେ ସମସ୍ତଙ୍କୁ ସମ୍ମାନ ଦେବା, ତାହେଲେ ଯେଉଁମାନେ ଡାଇରେକ୍ଟ ଦାସ ତାଙ୍କୁ କେମିତି ସମ୍ମାନ ଦେବା, ଆଜିର ଆଲୋଚ୍ୟ ବିଷୟ। ସମସ୍ତଙ୍କୁ ସମ୍ମାନ ଦେବେ, ମହାପ୍ରଭୁ କହିଲେ, ଭକ୍ତି ଠାକୁର ସେ ହିଁ କହିଲେ, ସର୍ବାନ୍ ଜୀବନ କୃଷ୍ଣ ଦାସନ ଜ୍ଞାନ କମ୍ ଅପି ନ ଦ୍ୱିଶତି ପ୍ରତି ଦ୍ୱିଶତି ବା, କାହାକୁ ଦେଶ କରିବନି, କାହାକୁ ପ୍ରତି ଦେଶ କରିବନି। ତାହେଲେ ଯେଉଁମାନେ ଡାଇରେକ୍ଟ ଦାସ, ଅର୍ଥାତ୍ ଡାଇରେକ୍ଟ ଦାସ କେଉଁମାନେ, ବୈଶ୍ୟମାନେ, ଭକ୍ତମାନେ, ସାଧକମାନେ, ତାହେଲେ ଭକ୍ତମାନଙ୍କୁ ଆମେ କେଉଁ ଦୃଷ୍ଟିରେ ଦେଖିବା, ଭକ୍ତମାନଙ୍କୁ ଆମେ କେଉଁ ଦୃଷ୍ଟିରେ ଦେଖିବା ଯେଉଁଥିରେ ଭଗବାନ କ'ଣ ସମ୍ପୂର୍ଣ୍ଣ ପ୍ରସନ୍ନ ହେବେ। ଇଏ ମାନଦାନ ଶବ୍ଦରେ କ'ଣ ସିଦ୍ଧାନ୍ତ ରହିଛି, ଭକ୍ତମାନଙ୍କୁ ଆମେ କେଉଁ ଦୃଷ୍ଟିରେ ଦେଖିବା। ଆମେ ଭାବିବା ସିଦ୍ଧାନ୍ତ ଯେ ଆମେ ଭକ୍ତ ହେଉଲୁ, ଆଉ ଅନ୍ୟମାନେ ସବୁ ଆମ ଭଳି ଭକ୍ତି କରୁନାହାନ୍ତି, ଯଦିଓ ଭକ୍ତି ପଥକୁ ଆସିଛନ୍ତି ଆମ ଭଳି ଭକ୍ତି କରୁନାହାନ୍ତି, ତେଣୁ ସେମାନେ ହେଉଛନ୍ତି ଆମଠୁ ନିକୃଷ୍ଟ, ତେଣୁ ଆମେ ସେମାନଙ୍କୁ ନିକୃଷ୍ଟ ବା ନିମ୍ନ ଦୃଷ୍ଟିରେ ଦେଖିବା ନା। ଯଦି ଆମେ ସେଭଳି ଦେଖୁଛେ ତାହେଲେ କ'ଣ ହେବ, ଭକ୍ତି ହେବନି। ସେଥିପାଇଁ ଶୁଣିଲେ ନା, ଯଥାଯୋଗ୍ୟ ସମ୍ମାନ ସମସ୍ତଙ୍କୁ ଦେବେ, ଠିକ୍ ସେହି ସିଦ୍ଧାନ୍ତକୁ ଭଗବାନ କହିଛନ୍ତି। ତୃତୀୟ ଭାଗବତ ଭଗବାନ କହିଥିଲେ ନା, ମହତଂ ବହୁମାନେନ ଦୀନାନାଂ ମନୁକମ୍ପୟା ମୈତ୍ରା ଚୈବାତ୍ମତୁଲ୍ୟେଷୁ ଯମେନ ନିୟମେନ ଚ। ମହତଂ ବହୁମାନେନ, ଯଥାଯୋଗ୍ୟ ସମ୍ମାନ, ମହତ୍ ଯେଉଁମାନେ ମହାନ, ମହତ୍ ଆମଠୁ ଗୁଣରେ ଭଲ, ଗୁଣରେ ଅଧିକା, ଯୋଗ୍ୟତାର ଅଧିକା, ଶିଷ୍ଟାଚାର ଅଧିକା, ସେବା ଭାବରେ ଅଧିକା, ଏମାନଙ୍କୁ କ'ଣ କରିବେ, ମହତାଂ ବହୁମାନେନ, ମହତ୍ ବ୍ୟକ୍ତିମାନଙ୍କୁ ବହୁମାନନ କରିବେ, ପ୍ରଶଂସା କରିବେ, ସମ୍ମାନ କରିବେ। ଦେଖିବେ ଏହି ସିଦ୍ଧାନ୍ତ ଆଗକୁ ଆସିବ, କେତେ ସୁନ୍ଦର ଭକ୍ତି ବିନୋଦ ଠାକୁର କହିଛନ୍ତି, ଆଜି ତ ସେ ବିଷୟ ଆଲୋଚନା ହେବେ। ଭକ୍ତମାନଙ୍କୁ ଆମେ କେଉଁ ଦୃଷ୍ଟିରେ ଦେଖିବା ଉଚିତ, ଆମେ ଭଜନ କରୁଛେ, ସାଧନ କରୁଛେ, ସବୁକିଛି କରୁଛେ, କିନ୍ତୁ ଭଗବାନଙ୍କୁ ଆମେ ନିଜର କରିପାରୁନି, ବା ଭଗବାନ ଆମକୁ ନିଜର କରୁନାହାନ୍ତି, କାହିଁକି କରୁନାହାନ୍ତି, ନିଜେ 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 ନିଜକୁ ପ୍ରଶ୍ନ କରିବା ଉଚିତ। ଯଦି କୃଷ୍ଣ ନାମରେ ଯଦି ଭଗବାନ ବଶୀଭୂତ ହୁଅନ୍ତି, ଯଦି କୃଷ୍ଣ ନାମ କଲେ ଯଦି ଭଗବାନ ଯଦି ନିଜର କ'ଣ ନିଜର ଭାବି ଯଦି ଆମେ ଗ୍ରହଣ କରିନିଅନ୍ତି, ତାହେଲେ ଆମେ ତ ଏତେ ବର୍ଷ ହେଲା ନାମ କରୁଛେ, ଆମେ ତ କୃଷ୍ଣ ନାମ କରୁଛେ, ଏତେ ବର୍ଷ ହେଲାଣି ନାମ କରୁଛେ, ଯାହାର ଯେତେ ବର୍ଷ ହେଲାଣି ଗୁରୁପାଦ ସହିତ ସମୟ ହେଲାଣି, ସେ ସେତେ ବର୍ଷ ହେଲା ନାମ କରୁଛନ୍ତି ନା, ତାହେଲେ ଭଗବାନ କାହିଁକି ଆମକୁ ନେଉନାହାନ୍ତି, ମାନେ ନିଜର ଗ୍ରହଣ କରୁନାହାନ୍ତି, ଆମର ସେ ଆସ୍ୱାଦନ କାହିଁକି ହେଉନି। ଭଗବାନ ଆମକୁ ରଖିଛନ୍ତି ନିଜ ସୁରକ୍ଷା କବଚ ଭିତରେ, କିନ୍ତୁ ଆମର ସେ ଆସ୍ୱାଦନ ହେଉନି କାହିଁକି। ଯଦି କୃଷ୍ଣ ନାମରେ ଏତେ ଶକ୍ତି ଅଛି, ତାହେଲେ କେଉଁଠି ଅଭାବ ରହୁଛି, କ'ଣ ଅସୁବିଧା ରହୁଛି ଯାହାଫଳରେ ଆମର ସେ ଆସ୍ୱାଦନ ହେଉନି। ବୈଶ୍ୟମାନଙ୍କୁ ଆମେ କେଉଁ ଦୃଷ୍ଟିରେ ଦେଖିବା ଉଚିତ, ଇଏ ବହୁତ କାଠିକର ପାଠ, କିନ୍ତୁ ସିଦ୍ଧାନ୍ତ ଗୁଡ଼ାକ ଶୁଣିଲେ, ସିଦ୍ଧାନ୍ତ ପ୍ରଶ୍ନ ଆସିବା ଶୁଣିଲେ ମାନେ ଗୋଟେ ବିଚାର ଆସିବ, ଆରେ ଆମେ କେଉଁଠି, ବୈଷ୍ଣବ ସିଦ୍ଧାନ୍ତ କେଉଁଠି, ଆମେ କରିବା ଗୁଡ଼ା କେବେ, ଏ ଭଗବାନଙ୍କର ନିକଟତର ହେବା କେମିତି, ଏଇ ବିଚାର ଖାଲି ଆସିବ। ଭଗବାନଙ୍କୁ ପାଇବା ପାଇଁ ସବୁଠୁ ବଡ଼ ଯୋଗ୍ୟତା କ'ଣ କହିଲେ, ଗୁରୁଦେବ ସେ କଥା କୁହନ୍ତିନି, ପ୍ରଭାତି ସେ କଥା କହିଛନ୍ତି, ଭଗବାନଙ୍କୁ ପାଇବା ପାଇଁ ସବୁଠୁ ବଡ଼ ଯୋଗ୍ୟତା କ'ଣ, ଡିସ୍କ୍ୱାଲିଫିକେସନ୍ ଇଜ୍ ୟୋର୍ ରିଅଲ୍ କ୍ୱାଲିଫିକେସନ୍। ଭଗବାନଙ୍କୁ ପାଇବା ପାଇଁ ବଡ଼ ଯୋଗ୍ୟତା ହେଉଛି କ'ଣ, ଅଯୋଗ୍ୟ ହେଲେ ହିଁ ଭଗବାନଙ୍କୁ ପାଇବା, ଆମେ ନିଜକୁ ଯୋଗ୍ୟ ବିଚାର କରୁଛେ ନା, ଆମେ ନିଜକୁ ଯୋଗ୍ୟ ଯେହେତୁ ବିଚାର କରିଦେଲେ ଭଗବାନଙ୍କୁ ପାଇବା ବହୁତ କଷ୍ଟ, ଭଗବାନ ଧରା ଦେବେନି, ନିଜେ ଅଯୋଗ୍ୟ ବିଚାର କଲେ ହିଁ ଭଗବାନ ଧରା ଦେବେ, ନିଜେ ଯୋଗ୍ୟ ବିଚାର କଲେ ଭଗବାନ ଧରା ଦେବେ ନା, ଧରା ଦେବେନି। ଯଶୋଦାମା ଧରିପାରୁନଥିଲେ ଦାମବନ୍ଧନ ଲୀଳା ଦେଖୁନାହାନ୍ତି, ଯଶୋଦାମା ଧରିପାରିଲେ କି, ଯଶୋଦାମା ଯେତେବେଳେ ଅଯୋଗ୍ୟ ହେଇଗଲେ, ଅସମର୍ଥ ହେଇଗଲେ, ଆଉ ପାରିଲେନି, ଭଗବାନ ଜାଣିଶୁଣି ଧରା ଦେଲେ। ଆମେ କ'ଣ ଯଶୋଦାମାଙ୍କ ଭାବକୁ ବୁଝିପାରିବା ନା ସେ ସ୍ଥିତିକୁ ଯାଇପାରିବା, କିନ୍ତୁ ଥିଓରି ଦୃଷ୍ଟିରୁ ଆମେ ବୁଝିବା ଉଚିତ ଯେ ଆମେ ଯେଉଁ ଆମେ ନିଜକୁ ଯୋଗ୍ୟ ସମ୍ପନ୍ନ ବିଚାର କରିଦେଲା ପରେ ଅନ୍ୟମାନଙ୍କୁ ନିହାତି କ'ଣ ନିଶ୍ଚିତ ଭାବେ ନ୍ୟୁନ ଦୃଷ୍ଟିରେ ଦେଖିବା, ଏଇଟା ସ୍ୱାଭାବିକ। ଜଣେ ଅନ୍ୟକୁ ନ୍ୟୁନ ଦୃଷ୍ଟିରେ ଦେଖୁଛି, କାହିଁକି ଦେଖୁଛି, ନିଜକୁ ଯୋଗ୍ୟ ବିଚାର କରୁଛି ବୋଲି ନା, ଆଉ ନିଜକୁ ଯୋଗ୍ୟ ବିଚାର କଲେ ଅନ୍ୟକୁ ନ୍ୟୁନ ଦୃଷ୍ଟିରେ ଦେଖିବ, ସେ ସମୟରେ ସେ ଅନ୍ୟକୁ ସମ୍ମାନ ଦେଇପାରିବ ନା, ଦେଇପାରିବ, ତାହେଲେ ଏଇଟା ତା ପାଖରେ ହେଲାନି, ମାନଦଣ୍ଡ ତା ପାଖରେ ତ କ'ଣ ପ୍ରତିଫଳିତ ହେବନି, ନିଜକୁ ସେ ଯୋଗ୍ୟ ବିଚାର କରୁଛି। ତେଣୁ ବୈଷ୍ଣବ କିଭଳି ହେବା ଉଚିତ, ମହତାଂ ବହୁମାନେନ ଦୀନାନାମ ଅନୁକମ୍ପୟା, ଦେଖିବେ ଏହି ସିଦ୍ଧାନ୍ତ ଆସିବ ଆଗକୁ, ମୈତ୍ରାଚୈବ ଆତ୍ମତୁଲ୍ୟେଷୁ ଯମେନ ନିୟମେନ ଚ। ଭଗବାନ କପିଳଦେବ ମା ଦେବଭୂତିଙ୍କୁ ଏ କଥା କହିଛନ୍ତି ତୃତୀୟ ସ୍କନ୍ଦରେ, ତେବେ ସବୁ ଜୀବଙ୍କୁ ଯଦି ସମ୍ମାନ ଦେବା ତାହେଲେ ବୈଶ୍ୟମାନଙ୍କୁ କେଉଁ ଦୃଷ୍ଟିରେ ଦେଖିବା, କେମିତି ସମ୍ମାନ ଦେବା ଯେଉଁଥିରେ ଭଗବାନ ପ୍ରସନ୍ନ ହେବେ, ମହାପ୍ରଭୁ ଯେଉଁଥିରେ ପ୍ରସନ୍ନ ହେବେ? ଉତ୍ତମ ହୟା ଗତକାଲି ଆମେ ଶୁଣିଥିଲେ, ଉତ୍ତମ ହୟା ବୈଷମ ହେବେ ନିରଭିମାନ, ଯିବେ ସମ୍ମାନ ଦିବେ ଜାନି କୃଷ୍ଣ ଅଧିଷ୍ଠାନ। ଉତ୍ତମ ହେଇକି ଉତ୍ତମ କଥା କୁହାଯାଉଛି, ଆମେ ତ ଉତ୍ତମ ନୁହଁ, ଆମେ ବିଚାର କରୁନା ଆମ ସ୍ଥିତି କ'ଣ। ଉତ୍ତମ ହେଲା ପରେ ବି ବୈଷ୍ଣବ ହେବେ କ'ଣ? ନିରଭିମାନ। ଉତ୍ତମ ହେଲା ପରେ ମଧ୍ୟ ବୈଷ୍ଣବ ନିରଭିମାନ ହେବେ? ଦେଖୁନାହାନ୍ତି, ଉତ୍ତମ ବୈଷ୍ଣବ ଉତ୍ତମ ଅଧିକାରୀଙ୍କର ବିଚାର ସେ ନା, ପ୍ରଭୁବାଦଙ୍କର କ'ଣ ଅଭିମାନ ଥିଲା, ଅହଙ୍କାର ଥିଲା, ମୁଁ ଏତେ ବଡ଼ ସାଧୁ, ହଁ ମୁଁ ଏହା କରିଛି ସେୟା କରିଛି। ଆପଣ ବିଚାର କରୁନାହାନ୍ତି, ପ୍ରଭୁବାଦ ଯାହା କରିଛନ୍ତି ଆମ ଭଳି ବଦ୍ଧ ଜୀବ ଯଦି ସେଭଳି କିଛି କରିଦିଏ ମାନେ କ'ଣ, ସେ ନିଜକୁ ଖାଲି ଭଗବାନ ବୋଲି ସବୁଆଡ଼େ ନିଜକୁ ନିଜେ ପ୍ରଚାର କରିବ? ପ୍ରଭୁବାଦ କିଛି ଅହଙ୍କାର ଥିଲା କି? ଉତ୍ତମ ହେଇକି ମଧ୍ୟ ନିରଭିମାନ, ଯିବେ ସମ୍ମାନ ଦେବେ ଜାଣି କୃଷ୍ଣ ଅଧିଷ୍ଠାନ, ଜୀବମାନଙ୍କୁ ସମ୍ମାନ ଦେଉଥିଲେ। ବାରମ୍ବାର ସେ କଥା ଆମର ଆଲୋଚନା ହୁଏ ନା, ମଦ୍ୟପ ମାନେ ପ୍ରସାଦ ସେବନ କରିକି ସେ ପତ୍ରକୁ ପକେଇ ଦେଇକି ଚାଲିଯିବେ, ପ୍ରଭୁବା ସେମାନଙ୍କ ଭଳି କ'ଣ ସେ ପତ୍ରକୁ ପୁଣି ଉଠାନ୍ତି? ବିଚାର କରନ୍ତି, ହଁ ଜୀବଗୁଡ଼ାକ କୃଷ୍ଣଙ୍କ ସନ୍ତାନ, କେମିତି ମାନେ କୃଷ୍ଣ ଚେତନଶୀଳ ହୁଅନ୍ତୁ। କେତେ ଉନ୍ନତ ବିଚାର, କେତେ ଉନ୍ନତ ଭାବ, ଆମେ ସେ ସ୍ଥିତିକି ଯିବା ବହୁତ କାଠିକର ପାଠ, ନିଜ ପ୍ରୟାସରେ ହେବନି, କିନ୍ତୁ ଏଇ ଭାବନାରେ ହିଁ ଭଗବାନ କ'ଣ ଆମ କଥା ବୁଝିବେ। କହିଲେ ନା, ଏଇ ରୂପ ହୟା ଯେ କୃଷ୍ଣ ନାମ ଲୟ, ଶ୍ରୀକୃଷ୍ଣ ଚରଣେ ତାର ପ୍ରେମ ଉପଜୟ। ଏଇଭଳି ହେଇକି ଯିଏ କୃଷ୍ଣ ନାମ ନେବ, ଏଇ ଭାବନାରେ କୃଷ୍ଣ ନାମ ନେଲେ ଶ୍ରୀକୃଷ୍ଣଙ୍କ ଚରଣରେ ତାର ପ୍ରେମ ଉପଜିବ। ଆମର ତ ସେ ଭାବନା ଆସୁନି, ଆମେ ତ ଦେଖିଲେ ହେଇ ସେଟା ଭୁଲ କରୁଛି, ସେ ବୈଷ୍ଣବ ନୁହଁ, ଏଇଟା ଭୁଲ କରୁଛି, ସେ ଠିକ୍ ନୁହଁ, ଏ ଠିକ୍ ନୁହଁ, ଏଇ ବିଚାର ଆମର ଆସିଯାଉଛି। ଠିକ୍ ଅଛି, କିନ୍ତୁ ଆମେ ବିଚାର କରିବା ଉଚିତ ଆମେ ଠିକ୍ କି, ତେଣୁ ଆମେ ଅନ୍ୟକୁ ସମ୍ମାନ ଦେଇପାରୁନି। ଏଥିପାଇଁ ନିଜକୁ ଯୋଗ୍ୟ ବିଚାର କରିଦେଲା ପରେ ଅନ୍ୟକୁ ଆମେ ସମ୍ମାନ ଦେଇପାରୁନି। ଅନ୍ୟ ଭକ୍ତମାନଙ୍କର ଜୀବ କଥା ଛାଡ଼ି ଦିଅନ୍ତୁ, ଆଜି ତ ବୈଷ୍ଣବମାନଙ୍କ କଥା ଆଲୋଚନା ହେବେ, ଅନ୍ୟ ବୈଷ୍ଣବମାନଙ୍କର ଅସାମର୍ଥ୍ୟତାକୁ ଆମେ ନିଜ ଗୁଣକୁ ବିଚାର କରିକି ଆମେ ଭାବୁଛେ ସେମାନେ ହେଉଛନ୍ତି ଆମଠୁ ନ୍ୟୁନ ହୀନ, ତେଣୁ ସେମାନଙ୍କୁ ଆମେ ସମ୍ମାନ ଦେବା ଆବଶ୍ୟକ ନାହିଁ। ପୁଣି କ'ଣ କରିବେ? ଭକ୍ତିମନ ଠାକୁର କହିଥିଲେ, ମଧୁର ବାକ୍ୟନ ଜଗତ ମଙ୍ଗଳ କାର୍ଯ୍ୟଣ ଚ ତାମ ସର୍ବାନ୍ତୋଷୟତି। ମଧୁର ବାକ୍ୟନ, ସମସ୍ତଙ୍କୁ ମଧୁର କଥା କହିବେ, କାହାକୁ କଡ଼ା କଥା କହିବେନି। କେତେ ବଡ଼ ଫିଲୋସଫି ଦେଖନ୍ତୁ, ଏ ବୈଷ୍ଣବ ଧର୍ମ କେତେ କ'ଣ କୁହାଯିବ, କେତେ ଉନ୍ନତ ବିଚାର, କେତେ ଉଚ୍ଚ ସ୍ଥିତି, ଆଉ ଉତ୍ତମ ଅଧିକାରୀମାନଙ୍କର ଏଇସବୁ ବିଚାର ନା। ମଧୁର ବାକ୍ୟନ ଜଗତ ମଙ୍ଗଳ କାର୍ଯ୍ୟଣ, ମଧୁର ବାକ୍ୟ ପୁଣି ଜଗତର ମଙ୍ଗଳ, ଜଗତର ମଙ୍ଗଳ କାର୍ଯ୍ୟରେ ଚ ତାନ ସର୍ବାନ୍ତୋଷ ହେଇତି, ସମସ୍ତଙ୍କୁ ସନ୍ତୁଷ୍ଟ କରିବ। ଆଚ୍ଛା, ମଙ୍ଗଳ କାର୍ଯ୍ୟ ସମସ୍ତଙ୍କୁ ସନ୍ତୁଷ୍ଟ କରିବ କେମିତି? ମଧୁର ବାକ୍ୟ ଗତକାଲି ନା ପରଦିନ ଆମେ ଶୁଣୁନଥିଲେ, ପ୍ରିୟ ବାକ୍ୟ ପ୍ରଦାନ ହେନ ସର୍ବେ ତୁଷ୍ୟନ୍ତି ଜନ୍ତବ ତସ୍ମାତ୍ ପ୍ରିୟ ପ୍ରଦାନ ହେନ ବଚନେ କା ଦରିଦ୍ରତା। ବଚନରେ କ'ଣ ଦରି, ସବୁଠୁ ବଡ଼ ଦାନ ହେଉଛି ବଚନ, ସବୁଠୁ ବଡ଼ ଦାନ ହେଉଛି ବଚନ, ମାନେ ମଧୁର ବଚନ। ମଧୁର ବଚନରେ ଯଦି ଆମେ କାହାକୁ କିଛି କହୁଛେ ସେଇଟା ହେଉଛି ବହୁତ ବଡ଼ ଦାନ। ମଧୁର ବଚନ ନାହିଁ ଯେ ଏହା ନୁହେଁ ଯେ କ'ଣ ଖୋସାମତିଆ କରିବା, ଖୋସାମତିଆ ବି ଗୋଟେ ମଧୁର ବଚନ ଟାଇପ୍ ରହିଥାଏ। ଖୋସାମତିଆ ଇଂଲିଶରେ କ'ଣ କହାଯାଏ ତ, ଫ୍ଲାଟେରିଙ୍ଗ, ଫ୍ଲାଟେରିଙ୍ଗ, ସେଇଟା ସିଏ ଗୋଟେ ପ୍ରକାର ମଧୁର ବଚନ ନା, ଖୋସାମତିଆ କରିବା, ଟିକେ ଡେଇକିରି କହିବା, ସେଇଟା କୁହାଯିବନି ମଧୁର ବଚନ, ସେଇଟା କପଟ ଆଚରଣ। ମଧୁର ବଚନ ମଙ୍ଗଳ ପାଇଁ, କଲ୍ୟାଣ ପାଇଁ କହିଲେ ବା, ମଧୁର ବାକ୍ୟ କହିବେ ଜଗତର ମଙ୍ଗଳ କାର୍ଯ୍ୟ, ମଙ୍ଗଳ କାର୍ଯ୍ୟରେ କଲ୍ୟାଣ ପାଇଁ ଚ ତାନ ସର୍ବାନ୍ତୋଷ ହେଇଛି ସମସ୍ତଙ୍କୁ। ଏଇ ଜିଭାବା ବହୁତ ବଡ଼ କ'ଣ କୁହାଯିବ, ଏମିତି ଗୋଟେ ଅସ୍ତ୍ର ଇଏ, ଏ ଜିଭା ଚାହିଁଲେ ହଜାର ହଜାର ଲୋକଙ୍କୁ ଗୋଟିଏ ମୁହୂର୍ତ୍ତରେ କ'ଣ କରିଦେବ, ଶତ୍ରୁ କରିଦେବ। ଜିଭା ଚାହିଁଲେ ହଜାର ହଜାର ଲୋକଙ୍କୁ ଗୋଟିଏ ମୁହୂର୍ତ୍ତରେ ମିତ୍ର କରିଦେବ, କେବଳ ବଚନ ଦ୍ୱାରା। ମଧୁର ବିନୟ ବଚନ କହି ତୁ ଶିବ ଜନ ମନ, ଯେଉଁ ବଚନ ପାଇଁ ପଇସା ଖର୍ଚ୍ଚ ପଡ଼ୁନି, କଥା ପଇସା ଖର୍ଚ୍ଚ କରିବା ପାଇଁ ପଡ଼ୁଛି, ଆଜିକାଲି ପଇସା ଖର୍ଚ୍ଚ କରିବାକୁ ପଡ଼ୁଛି, କ'ଣ ଆଉ ମୋବାଇଲରେ କଥା ହେଲେ ତ ପଇସା ଖର୍ଚ୍ଚ କରୁଛୁ, ଆଉ ଆଜିକାଲି କଥା କହିବା ପାଇଁ ମଧ୍ୟ ପଇସା ଖର୍ଚ୍ଚ କରିବାକୁ ପଡ଼ୁଛି, ମଧୁର କଥା କହିବା ପାଇଁ କ'ଣ ପଇସା ଖର୍ଚ୍ଚ ଅଛି, କିଛି ନାହିଁ, ଜିହ୍ୱା ଦେଖୁନାହାନ୍ତି କେତେ, ସେଥିପାଇଁ ଭଗବାନ ସବୁ ଅଙ୍ଗରେ ଅସ୍ଥି ଦେଇଛନ୍ତି, ଜିହ୍ୱାରେ ଅସ୍ଥି ନାହିଁ, ସେ ତାର ଯୁଆଡ଼େ ବୁଲିବ ଯୁଆଡ଼େ ଯେମିତି ବୁଲିଲା ବୁଲିଲା, କ'ଣ କେତେବେଳେ କାହାକୁ କହିଦେବ ଠିକଣା ନାହିଁ, ଦେଖୁନାହାନ୍ତି ଏଇଟା ମୁଁ ମୋ ଅନୁଭବରୁ କହୁଛି, ମୁଁ କାହିଁକି କାହା କଥା କହିବି, ବେଳେବେଳେ କାହାକୁ କ'ଣ ଟିକିଏ କହିଦେଇଥିବେ ସେଇଟା ପରବର୍ତ୍ତୀ ଅବସ୍ଥାରେ ବିଚାର କରିବା ପାଇଁ ପଡ଼ୁଛି, ଆରେ ମୁଁ ଏଇଟା କହିଲେ ଏଇଟା କହିବା ଠିକ୍ ନଥିଲା, ତା'ପରେ ସବୁ ପଢ଼ିଲା ପରେ ଜଣାପଡ଼ୁଛି, ଆରେ ଆମେ କେତେ ଭୁଲ ନ କରିଛୁ ଜୀବନରେ, ଏସବୁ ସିଦ୍ଧାନ୍ତ ଗୁଡ଼ା ଯେତେବେଳେ ଶାସ୍ତ୍ର ଆମକୁ ଦେଖାଇ ଦିଅନ୍ତି ଶେଷରେ ବିଚାର ଆସେ, ଆରେ କେତେ ଗୁଡ଼େ ଭୁଲ ଆମେ କରିଛୁ ଜୀବନରେ, କେତେ ଭୁଲ କରିକରି ଆସୁଛେ ପ୍ରତି ମୁହୂର୍ତ୍ତରେ ପ୍ରତିଦିନ, ଆଉ ମଧୁର ଯଦି ବଚନରେ କାହାକୁ ଯଦି ଆଘାତ ହେଇଗଲା ଭଜନ ହେବନି, ଏ ବହୁତ ଗୁରୁତ୍ୱପୂର୍ଣ୍ଣ ବିଚାର, ବଚନରେ ଯଦି କାହାକୁ ଆଘାତ ଦିଆଯାଇଛି ଭଜନ ହେବନି, ଆମେ ଭାବୁଛେ ଭଜନ କରୁଛେ, ଏ ଭଜନଟା ଭଜନ ନୁହଁ, କୃଷ୍ଣଙ୍କୁ ଆମେ ପ୍ରଶ୍ନ କରିପାରିବାନି, ଭଜନ ତ ହେବନି, ଆପଣ ଦେଖୁନାହାନ୍ତି ପରୀକ୍ଷା କରନ୍ତୁ, ଅଜାଣତରେ ବି ଆମେ କଥା କହିଛୁ, ଯଦି ଅଜାଣତରେ ବି ଜଣେ କଷ୍ଟ ପାଇଯାଇଛି ଆଘାତ ପାଇଛି ସେ ବାକ୍ୟ ଦ୍ୱାରା, ତଥାପି ଭଜନ ହେବନି, ଏଇଟା ମୋ ଅନୁଭବରୁ ମୁଁ କହୁଛି, ଆମେ ଠିକ୍ ଭାବେ କହିଥାଇପାରୁ କିନ୍ତୁ ସେ ଯଦି ଭୁଲ ବୁଝିଲେ, ସେ ଯଦି ଭାବିଲେ ମୋତେ କ୍ରୋଧ ପ୍ରକାଶ କରି କହିଛନ୍ତି, ତେବେ ବି ଭଜନ ହେବନି, ତାମାନେ କେମିତି କଥା କହିବେ ତାହେଲେ କୁହନ୍ତୁ, ସେଇଥିପାଇଁ କହିଲେ ମଧୁର ବାକ୍ୟନ ଜଗତ ମଙ୍ଗଳ କାର୍ଯ୍ୟନ ଚ ତାନ୍ ସର୍ବାନ୍ତୋଷ ଏତି, ମାନଦନ ଶବ୍ଦର ଅର୍ଥ ହେଉଛି ଏହା, ମଧୁର ବାକ୍ୟ ସମସ୍ତଙ୍କର କଲ୍ୟାଣ ପାଇଁ ମଙ୍ଗଳ ପାଇଁ କହିବେ, ଜଗତର ଅବସ୍ଥା ସେୟା ନା, ବର୍ତ୍ତମାନ କ'ଣ କି ସମସ୍ତେ ଚାହୁଁଛନ୍ତି କେବଳ ମୋତେ ସମସ୍ତେ ମଧୁର ବାକ୍ୟ କୁହନ୍ତୁ, ଆପଣ କହୁନାହାନ୍ତି, ସମସ୍ତେ ନିଜ ନିଜ କଥା ବିଚାର କରନ୍ତୁ, ଆମେ କ'ଣ ଚାହୁଁଛେ, ଆମେ ବି ସେୟା ହିଁ ଚାହୁଁଛେ ନା, ଆମକୁ ଜଣେ କହୁ ମଧୁର ବାକ୍ୟ କହୁ, ଭଲ କି ଟିକେ କହୁ ନା, ଆମେ କେହି ବି ଚାହୁଁଛେ ଆମକୁ କିଏ ଗୋଟେ କଡ଼ା କଥା କହୁ, କିଏ ଚାହୁଁଛନ୍ତି କ'ଣ ଗତି ହେବା, ଆମେ ଚାହୁଁଛେ ଆମକୁ କିଏ ଗୋଟେ କଡ଼ା କଥା କହୁ, ଆମକୁ କିଏ ଗୋଟେ ଆକ୍ଷେପ କରି କଥା କହୁ, ଆମକୁ କିଏ ଗୋଟେ ଦୋଷ ଦେଇ କଥା କହୁ, ଆମେ ଦ୍ୱାରା ଚାହୁଁ, ତେଣୁ ମଧୁର ଜଗତର କ'ଣ, ଜଗତରେ ସମସ୍ତେ ଦୁଃଖୀ, କେହି ସୁଖୀ ନାହାନ୍ତି, ଆଉ ଦୁଃଖୀ ବ୍ୟକ୍ତି ପାଇଁ ସବୁଠୁ ବଡ଼ ଔଷଧ ହେଉଛି ମଧୁର ବାକ୍ୟ, ଆପଣ ଦେଖନ୍ତୁ ଏଇଟା ଅନୁଭବ କରିପାରିବେ, ଲୋକ କେତେ କଷ୍ଟରେ କେତେ ଇଏରେ ଅଛନ୍ତି, କିନ୍ତୁ ଆପଣ ତାଙ୍କୁ ମଧୁର କଥାରେ ବୁଝେଇବେ ସେ ବୁଝିଯିବେ, ମୁଁ ଏଇଟା ଅନୁଭବ କରିଛି, ମୁଁ ବୁକ୍ ଡିଷ୍ଟ୍ରିବ୍ୟୁସନ୍ କରିବା ପାଇଁ ଯାଇଥାଏ, ବହୁତ ଅନୁଭବ ଅଛି, ହଠାତ୍ ଗୋଟେ ମନେ ପଡ଼ିଲା କହୁଛି, ଦୁଇଟା କଥା କହିବି, ମାନେ କଥାରେ କେତେ ପ୍ରଭାବ, ବୁକ୍ ଡିଷ୍ଟ୍ରିବ୍ୟୁସନ୍ କରିବା ପାଇଁ ଯାଇଛି, ସେ ଆମର ପ୍ରଭୁତ ଥାନ୍ତି ଲିଡର୍, କେଉଁ ଜାଗାଟା ସେଇଟା ବେଲପାହାଡ଼ କିମ୍ବା ଇଭଥର୍ମାଲ, ଏ ଦୁଇଟା ହେତୁ କେଉଁ ଜାଗାଟା ମୋର ଏକ୍ଜାକ୍ଟ ମନେ ପଡ଼ୁନି, ଯେଦ୍ର ସମ୍ଭବ ଇଭଥର୍ମାଲ ନା ବେଲପାହାଡ଼, ବେଲପାହାଡ଼ ସେ ଯେଉଁ ଭିତରେ ଯେଉଁ ଲାଗେ ଗାଡ଼ି, ସେ ଯେଉଁ ଟାଉନସିପ୍ ଅଛି ତା ଭିତରେ ଲାଗେ, ସେଇଟା ଲାଗିଛି ମୁଁ ବୁକ୍ ଡିଷ୍ଟ୍ରିବ୍ୟୁସନ୍ କରିବା ପାଇଁ ଯାଇଛି, ଦେଖନ୍ତୁ ମାନେ ସଂସାର କେତେ ଦୁଃଖୀ ସମସ୍ତେ ପ୍ରକୃତରେ ବହୁତ କଷ୍ଟରେ ଅଛନ୍ତି, ଆଉ କାହାର ଦୁଃଖ ନାହିଁ କହିଲେ, ଜଗତର ବା ଦୁଃଖାଳ ଭଗବାନ କହିଥିଲେ ଆଉ କ'ଣ କୁହାଯିବ, ସମସ୍ତଙ୍କ ଦୁଃଖ ଏକାଭଳି ନୁହଁ, ଅଲଗା ଅଲଗା ପ୍ରକାର ଦୁଃଖ, କିନ୍ତୁ ସେ ଦୁଃଖକୁ ଆପଣ ମଧୁର କଥା ଦ୍ୱାରା କେମିତି ତା ଦୁଃଖଟାକୁ ଲାଘବ କରିପାରିବେ, ଏଇଟା ମୁଁ ଅନୁଭବରୁ କହୁଛି, ତ ମୁଁ ଯାଇଛି କେଉଁ ଡିସ୍କସନ୍ କଲା ମାନେ ତ ଯାଇକି ଡୋର୍ ନକ୍ କରିବା ପାଇଁ ପଡ଼େ, ମୁଁ ଡୋର୍ ନକ୍ କରି ଯେତେବେଳେ ଗୋଟେ ଘରେ ପହଞ୍ଚିଲି, ସେ ଘରୁ ଜଣେ ମା ଖୋଲିଲେ କବାଟ, କବାଟ ଖୋଲିକି ମୋତେ ସେ ଏମିତି କହିଲେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ମୁଁ କ'ଣ କହିବି ଆଗେ ଗୋଟେ ମିନିଟ୍ ବିଚାର କରିପାରିଲିନି, କାରଣ ସିଏ ଗୋଟେ ଦୋଷ ଦେଇ କହିଲେ, କହିଲେ କ'ଣ ବାବା ତୁମଠୁ ବହି ରଖିବୁ, ତୁମଠୁ କ'ଣ ବହି ରଖିବୁ, ତୁମ ମନ୍ଦିର ଠାକୁରଙ୍କ ସେବା କରୁଛ କହୁଛ, ତୁମେ ଏତେ ଭଲ ସେବା କରୁଛ, ତୁମର ଏତେ ପ୍ରଚାର ହେଉଛି, ଏହା ହେଉଛି ସେ ହେଉଛି, ସବୁ କିଛି କହିଲେ, ସେ ସବୁ ଜାଣିଛନ୍ତି, କହିଲେ ସବୁ ହେଉଛି, କିନ୍ତୁ ତୁମ ମନ୍ଦିରରେ ଠାକୁର ନାହାନ୍ତି, କ'ଣ କହିବ ସେଇଠି କହିଲେ, କହିଲେ ତୁମ ମନ୍ଦିରରେ ଠାକୁର ନାହାନ୍ତି, ଆଉ ତୁମ ବହି କ'ଣ ଆଣିଛ ରଖିବା ପାଇଁ, ମୁଁ ପଚାରିଲି କାହିଁକି ମା ଆପଣ ଏଇଟା କହିଲେ, ତାପରେ ସେ କାନ୍ଦିଲେ, କାନ୍ଦିକି କହିଲେ, କହିଲେ ବାବା, ସେ କାନ୍ଦି କାନ୍ଦି କହିଲେ, କହିଲେ ମୋର ପୁଅ ତୁମ ମନ୍ଦିର ସାମ୍ନାରେ ଆକ୍ସିଡେଣ୍ଟରେ ମରିଯାଇଛି, ଆମର ମନ୍ଦିର ସାମ୍ନାରେ ସେତେବେଳେ ତ ଗୋଟେ ରୋଡ଼୍ ଥିଲା ନା, ସିଙ୍ଗିଲ୍ ରୋଡ଼୍ ଥିଲା, ଏନ୍ଏସ୍ଟା ସିଙ୍ଗିଲ୍ ଥିଲା, ତାପରେ ଡବଲ୍ ହେଲା, ବର୍ତ୍ତମାନ ତ ଫୋର୍ ୱେ ହେଇଗଲାଣି। କହିଲେ ଆପଣଙ୍କ ମନ୍ଦିର ସାମ୍ନାରେ ଗୋଟେ ଗାଡ଼ି ଆକ୍ସିଡେଣ୍ଟରେ ମୋ ପୁଅ ଚାଲିଯାଇଛି, ଆଉ ଠାକୁର ଅଛନ୍ତି କ'ଣ? ସେ ତା ଭାବରେ ସେ କହିଲା ଦୁଃଖଟା ଅଛି ନା, ଦୁଃଖ ଆସିଲା ମାନେ ଲୋକ ଭଗବାନ ଦୋଷ ଦେଇଦେବେ, ଯାହା ବି ହଉ ଆପଣ ସେଠି କ'ଣ ବୁଝେଇବେ କୁହନ୍ତୁ, ତାକୁ ବହି ଦେବା ପାଇଁ ମୁଁ ଯାଇଛି, ଆପଣ ସେଠି ବହି ଦେବା ପାଇଁ ସିଏ ମାନେ ସିଏ ଯେଉଁ କ୍ରୋଧ ପ୍ରକାଶ କରୁଛି, ସେ ଯେଉଁ ରାଗୁଛି, ତା ମନରେ ଯେଉଁ ଗୋଟେ କ'ଣ ଭଗବାନ ପ୍ରତି ଗୋଟେ ଅଭିମାନ ଭାବ ଆସୁଛି, ମାନ ଅଭିମାନ ଯେଉଁ ଆସୁଛି, ଏ ଯେଉଁ ଏଭଳି କୋହରେ ସିଏ କ୍ରୋଧରେ କହୁଛି, ଆପଣ ତାକୁ ସେଠି ବହି ଦେଇପାରିବେ ନା କୁହନ୍ତୁ? ମୁଁ ଖାଲି ଭଗବାନ ଡାକିଲି, ଖାଲି ପ୍ରଭୁବାଦଙ୍କୁ ଡାକିଲି, ପ୍ରଭୁବାଦ ଡାକି ବୁଝି ତାଙ୍କୁ ବୁଝିବାକୁ ଚେଷ୍ଟା କଲି। ମୁଁ ବୁଝିଲି ପ୍ରକୃତ ଜୀବ ତ ଦୁଃଖରେ ଅଛନ୍ତି ନା, କେତେ କଷ୍ଟରେ ଅଛନ୍ତି, ତାଙ୍କୁ ବୁଝେଇ ଏମିତି ସେ ବୁଝିଲେ। ତାପରେ ତାଙ୍କର ପୁଅ ଆସିଲା, ଆଉ ଗୋଟେ ପୁଅ ଅଛି, ଦୁଇଟା ପୁଅ, ଗୋଟେ ପୁଅ ବଡ଼ ପୁଅ ଚାଲିଯାଇଛି, ସାନ ପୁଅଟା ଥିଲା, ସାନ ପୁଅ ଆସିଲା, ସିଏ ବି ସେଭଳି ମାନେ ସେଇ ଭାବନାରେ ସମସ୍ତେ ଅଛନ୍ତି, ସିଏ ବି ସେଭଳି। ସେ ଦୁଇ ଜଣଙ୍କୁ ବୁଝେଇ ସେମାନେ ଏତେ ପ୍ରସନ୍ନ ହେଲେ, ପ୍ରସନ୍ନ ହେଇକି ମୋଠୁ ବହି ରଖିଲେ। ସେମାନେ ଖୁସି, ମାନେ ଖୁସି କ'ଣ, ମାନେ ତାଙ୍କ ମନଟା ବୁଝିଗଲା, ଆଉ ଆଉ ଭଗବାନଙ୍କୁ ସେ ଦୋଷ ଦେଇପାରିଲେ, ସେ ମନଟା ତାଙ୍କର ବୁଝିଗଲା। ଦ୍ୱିତୀୟ ଉଦାହରଣ ମୁଁ କହୁଛି ଆମର ଭକ୍ତମାନଙ୍କର, ଏବେ କିଛି ଦିନ ପୂର୍ବର କଥା କହୁଛି, ଲକଡାଉନ୍ ପୂର୍ବରୁ ଆମର ଭାଗବତ କଥା ହେଇଥିଲା ବାଲିଗୁଡ଼ାରେ। ବାଲିଗୁଡ଼ାରେ ଜଣେ ଘରୁ ଯାଇଥିଲେ ପ୍ରୋଗ୍ରାମ, ହାଉସ୍ ପ୍ରୋଗ୍ରାମ, ତାଙ୍କର ତାଙ୍କ ଘରେ କୀର୍ତ୍ତନ କଲେ ତାଙ୍କର ପୁଅ ମରିଯାଇଛି, ତା ବାପା ମାଙ୍କର ଭାରି ଦୁଃଖ, ଭାରି ସେମାନେ ଇଏ ଅଛନ୍ତି। ସେମାନେ ଭାଗବତ କଥା ଚାଲିଥିଲା, ଭାଗବତ କଥାରେ ଆସି ଶୁଣୁଥିଲେ, ଶୁଣି ଦିନେ ଡାକିଲେ ଘରୁ, ପଚାରନ୍ତୁ ଭକ୍ତନ ସେଠି କ'ଣ କୁହାହେଲା, ସେମାନେ ତା ବାପା ପୁରା ବାପା ମା ଦୁଇ ଜଣ ଯାକ ପୁରା ଖୁସି ହେଲେ। ସେମାନେ ଆସିଥିଲେ ତ ଆମକୁ ଡାକିବା ପାଇଁ, ଆମେ ଯେଉଁଠି ରହୁଥିଲୁ ସେଠି ଡାକିବା ପାଇଁ ଆସିଥିଲେ, ସେମାନେ ବହୁତ କାନ୍ଦି 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 କହି ଯାଇଥିଲେ। ମୁଁ ଖାଲି ଭଗବାନଙ୍କୁ ପ୍ରାର୍ଥନା କରି କହୁ କ'ଣ ବୁଝେଇବି ଏମାନଙ୍କୁ, ପ୍ରକୃତ ସେମାନେ କେତେ ଗୋଟେ ଦୁଃଖରେ ଅଛନ୍ତି କହୁନାହାନ୍ତି, ଗୋଟେ ପୁଅ ମରିଯାଇଛି ଆର, ପୁଣି ଯୁବକ ଅବସ୍ଥାରେ, ତ କେତେ ଆଘାତ ନ ଲାଗିଥିବ ତାଙ୍କୁ, ତାଙ୍କୁ ସେଠି କ'ଣ କହିବେ, ତାଙ୍କୁ କହିବ ତୁମେ ଗୀତା ପଢ଼, ଭାଗବତ ପଢ଼, ଏହା କହିଲେ ସେ ଶୁଣିବେ ନା, ନାମ କର, ସେ ଶୁଣିବେ ନା, ତାଙ୍କୁ କ'ଣ ବୁଝେଇବ ସେଠି? ସେଠି ବୁଝେଇଲା ପରେ ସେ ବୁଝିଲେ, ସେ ବାପା ବି ବୁଝିଲେ, ତାଙ୍କ ମା ବି ବୁଝିଲେ, ସମସ୍ତେ ବୁଝିଲେ। କହିବା ତାତ୍ପର୍ଯ୍ୟ ଦେଖନ୍ତୁ, ଏଟା କେବଳ ଭଗବାନ ପ୍ରାର୍ଥନା କରିକି ଆମେ ଯଦି ସେଭଳି କହିବା ତାହେଲେ ମଧୁର ବଚନ ଆସିବ, କିଛି ଅସୁବିଧା ନାହିଁ। ମଧୁର ଆଉ ପ୍ରିୟ କଥା କହିଲେ ନା, ମଧୁର ବାକ୍ୟନ ଜଗତ ମଙ୍ଗଳ କାର୍ଯ୍ୟଣ ଚତାନ୍ ସର୍ବାନ୍ତୋଷୟତି। ମଧୁର ବାକ୍ୟରେ ଜଗତ ମଙ୍ଗଳ କାର୍ଯ୍ୟରେ ଯଦି ଆମେ ନିଯୁକ୍ତ ହେବା ତାହେଲେ ସମସ୍ତ ଆମେ ତୋଷଣ କରିପାରିବା, ଆଉ ସମସ୍ତଙ୍କୁ ସନ୍ତୁଷ୍ଟ କଲେ ଭଗବାନ ବି ସନ୍ତୁଷ୍ଟ ହେବେ। ସମସ୍ତଙ୍କ କଥା ଯଦି ଏଠି କଥା କୁହାଯାଉଛି ତାହେଲେ ବୈଶ୍ୟମାନଙ୍କୁ କେଉଁ ଦୃଷ୍ଟିରେ ଦେଖିବେ, ବୈଶ୍ୟମାନଙ୍କୁ କେମିତି ସନ୍ତୁଷ୍ଟ କରିବେ, ତାହେଲେ ବୈଷ୍ଣମାନଙ୍କୁ କିଭଳି ସମ୍ମାନ ଦେବେ, ବୈଷ୍ଣମାନଙ୍କୁ କେଉଁ ଦୃଷ୍ଟିରେ ଆଗେ ଦେଖିବେ ବିଚାର କରିବା ଉଚିତ। ଏ ପ୍ରସଙ୍ଗରେ ଗୋଟିଏ ଏଇ ସିଦ୍ଧାନ୍ତକୁ ବୁଝିବା ପାଇଁ ଗୋଟେ ପ୍ରସଙ୍ଗକୁ ଶୁଣିବା, ସେ ପ୍ରସଙ୍ଗରେ ବିଶ୍ୱନାଥ ଚକ୍ର ଠାକୁର କହିଛନ୍ତି ବୈଷ୍ଣମାନଙ୍କୁ କେମିତି ଦେଖିବେ। ଆମର ସେ ପ୍ରସଙ୍ଗ ଆଲୋଚନା ହେଉଥିଲା ରଥଯାତ୍ରା ସମୟରେ, ଅକ୍ରୁରଙ୍କର ଯେଉଁ ବ୍ରଜଗମନ, ସେ ପ୍ରସଙ୍ଗ ଆଲୋଚନା ହେଇଥିଲା ନା। ଅକ୍ରୁର ଯେତେବେଳେ ବ୍ରଜକୁ ଯାଇଛନ୍ତି, ଅକ୍ରୁର ବ୍ରଜରେ ପହଞ୍ଚିଲା ପରେ ରଥରେ ତ ଯାଉଛନ୍ତି, ରଥରେ ଯିବା ସମୟରେ ମନରଥ ମନରେ କ'ଣ ବିଚାର କରିକି ଯାଉଥିଲେ ଆମେ ଆଲୋଚନା କରିଥିଲେ, କିଛି କାଂଶ ଯାଇଛନ୍ତି ଆଉ ଯାହା ରହିଛନ୍ତି। ତ ରଥରେ ବସିକି ବ୍ରଜଗମନ ସମୟରେ ଅକ୍ରୁର ଚିନ୍ତା କରିକି ଯାଉଛନ୍ତି, ଭଗବାନ ମୋତେ ଏଭଳି ଦର୍ଶନ ମୁଁ ପାଇବି, ଏଭଳି ମୋତେ କୃପା କରିବେ, ଏଭଳି ମୁଁ ତାଙ୍କର ପାଦପଦ୍ମକୁ ଦର୍ଶନ କରିବି, ଆମେ ଶୁଣିଥିଲେ ସବୁ ନଖମଣ୍ଡଳର ଦୃଶ୍ୟ କିଭଳି, ପାଦପଦ୍ମର ଦୃଶ୍ୟ କିଭଳି, ହସ୍ତପଦ୍ମର ଦୃଶ୍ୟ କିଭଳି, ମୁଖମଣ୍ଡଳର ଦୃଶ୍ୟ କିଭଳି, ଏସବୁ କଥା ଚିନ୍ତା କରିକି ଯାଇଛନ୍ତି। ଆଉ ଭଗବାନଙ୍କୁ ପ୍ରଣାମ କରିବି, ଭଗବାନ ମୋତେ ଉଠେଇବେ, କୃପା କରିବେ, ଆଲିଙ୍ଗନ କରିବି, ସବୁ କଥା ଚିନ୍ତା କରିକରି ଯାଇକି ତଳେ ପହଞ୍ଚି ଯାଇଛନ୍ତି। ପହଞ୍ଚିଲା ପରେ କ'ଣ ହେଇଛି, ପହଞ୍ଚିଲା ପରେ ସେ ତ ସନ୍ଧ୍ୟା ସମୟରେ ଯାଇକି ପହଞ୍ଚିଛନ୍ତି, ପହଞ୍ଚିଛନ୍ତି ସେ ସମୟରେ ଦେଖିଲେ ବ୍ରଜଭୂମିରେ ଭଗବାନ ଶ୍ରୀକୃଷ୍ଣଙ୍କର ସବୁ ପାଦପଦ୍ମ ଚିହ୍ନ ସବୁ ସଜ୍ଜିତ ହେଇକି ରହିଛି। ପାଦପଦ୍ମ ଚିହ୍ନକୁ ଦେଖିକି ଅକ୍ରୁର କ'ଣ କରିଥିଲେ ଜାଣିଛନ୍ତି କି? ବର୍ତ୍ତମାନ ତ ପଢ଼ିଥିବେ, କ'ଣ କରିଥିଲେ? ଅକ୍ରୁର ରଥରୁ ଲମ୍ଫ ପ୍ରଦାନ କଲେ, ପୁରା ଭାବରେ ଅକ୍ରୁର ଲମ୍ଫ ପ୍ରଦାନ କରିକି ରଥରୁ ପୁରା ଅତି ପ୍ରେମରେ ଆବେଗରେ ରଥରୁ
ଲମ୍ଫ ପ୍ରଦାନ କରି ଯାଇକି ସେଇ ଯେଉଁ ପାଦପଦ୍ମ ଯେଉଁଠି ଭଗବାନଙ୍କର ପାଦପଦ୍ମ ଦର୍ଶନ କରିଦେଲେ ସେ ଅତିଷ୍ଠ ହୋଇଗଲେ, ପୁରା ଭାବାବେଶ ଅବସ୍ଥା। ଆଉ ଚିନ୍ତା କରିକରି ଯିଏ ଯାଇଛନ୍ତି ଭଗବାନ ଶ୍ରୀକୃଷ୍ଣ ବିଷୟରେ ଏତେ ସମୟ ପୁରା ଦିନ ସାରା ଚିନ୍ତା କରିଛନ୍ତି, ପାଦପଦ୍ମ ଦର୍ଶନ କଲାପରେ ତାଙ୍କର କ'ଣ ଅବସ୍ଥା ହେଇଥିବ ବିଚାର କରନ୍ତୁ। ତ ସେଠି ଯାଇକି ସେ ଗଡ଼ି ଯାଇଛନ୍ତି, ସେ ପାଦପଦ୍ମ ଉପରେ ପୁରା ଏତେ ପୁରା ଭାବ ବିଭୋର ହେଇକି ସେ ପଡ଼ିଛନ୍ତି। ସେଇଠି ସୁଖଦେବ ଗୋସ୍ୱାମୀ କ'ଣ କହୁଛନ୍ତି ଦେଖନ୍ତୁ, ସେଇଠି କହିଛନ୍ତି ଯେଉଁ ଶ୍ଳୋକ, ସେଇଠି ବୈଷ୍ଣବମାନଙ୍କୁ ଆମେ କେମିତି କେଉଁ ଦୃଷ୍ଟିରେ ଦେଖିବା ଉଚିତ, ଏଇ ମାନଦେନ ଶବ୍ଦକୁ ଆମେ ଶୁଣିବା। ବିଶ୍ୱନାଥ ଚକ୍ର ଠାକୁର ସେଠି କ'ଣ କହିଛନ୍ତି, ଅକୃ ଯାଇଛନ୍ତି ସେଠି ଗଡ଼ି ଯାଇଛନ୍ତି, ଏବଂ ସେଇଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏଇଟା ହିଁ ହେଉଛି ଜୀବନର ସଫଳତା। ଦେହଭୃତମ ୟମର୍ଥ ହିତ୍ୱାଦମ୍ଭମ୍ ଭୟମ୍ ସୁଚମ୍ ସନ୍ଦେଶାତ୍ ହରିର୍ଲିଙ୍ଗ ଦର୍ଶନ ଶ୍ରବଣାଦିଭି। ଦେହଭୃତମ୍ ୟମ୍ ଅର୍ଥ, ସିଧୁ ସୈନ୍ୟ ଟିକେ କହିଲେ ଦେହ ଧାରିଣମ୍ ୟମ୍ ଏତାବାନ୍ ଏବ ପୁରୁଷାର୍ଥ, ଦେହଧାରୀ ବ୍ୟକ୍ତିର ଏଇଟା ହିଁ ହେଉଛି ପୁରୁଷାର୍ଥ, ଏଇଟା ହିଁ ହେଉଛି କ'ଣ ସାର୍ଥକତା। କ'ଣ ସାର୍ଥକତା, ଆଜିକାଲି ସମସ୍ତେ କ'ଣ ବିଚାର କରୁଛନ୍ତି ସାର୍ଥକ, ନିଜକୁ କେମିତି ସାର୍ଥକ ବିଚାର କରୁଛନ୍ତି, ଯଦି ଭଲ ଜବ୍ ପାଇଗଲେ ହା ସାର୍ଥକ ହେଇଗଲା, ମୋ ଜବ୍ ବଢ଼ିଆ ଜବ୍ ପାଇଛି, ମୁଁ ଆଜି କହୁଥିଲି ଜବ୍ ପାଇବାଟା କ'ଣ ସାର୍ଥକତା, ଆସିକି କହିଲେ ହଁ ଜବ୍ ଯଦି ପାଇଥାନ୍ତେ ହରିକୃଷ୍ଣ କି କରିଥାନ୍ତା, ସେଇଟା ସାର୍ଥକତା ନାହିଁ। ଆମେ ଭାବୁଛେ କ'ଣ ଭଲ ଜବ୍ ପାଇଗଲେ ଆମେ ସାର୍ଥକ କରିଦେଲେ ଜୀବନକୁ, ଆମର ଯଦି ଭଲ ଇନକମ୍ ସୋର୍ସ ଅଛି, ଭଲ ଇନକମ୍ କରିପାରିଲେ ତାହେଲେ ଜୀବନ ସାର୍ଥକ ହେଲା। ସମସ୍ତେ ବିଚାର କରନ୍ତି ଏଇଟା, ଯଦି ଭଲ ଘର କରିଦେଲେ, ଭଲ ବ୍ୟାଙ୍କ ବାଲାନ୍ସ ହେଇଗଲା, ଭଲ ଫ୍ଲାଟ୍ ଗୋଟେ କରିଦେଲେ, ଭଲ ବିବାହ କଲେ, ଗାଡ଼ି ଘୋଡ଼ା ସବୁ ହେଇଗଲା, ଭଲ ପୋଷ୍ଟ ଭଲ ପୋଜିସନ୍ ଯଦି ପାଇଗଲେ, ତାହେଲେ ଭାବୁଛେ ଆମେ ସାର୍ଥକ କରିଛେ ଜୀବନକୁ। ଏଇଟା ସାର୍ଥକ ନାହିଁ, ଏଇଟା ଯଦି ସାର୍ଥକ ହେଇଥାନ୍ତା ତାହେଲେ ଅମଳ ପୁରାଣ ଶ୍ରୀମଦ୍ ଭାଗବତମର ଅଥରିଟି କ'ଣ କହୁଛନ୍ତି ଦେଖନ୍ତୁ, ଅଥରିଟିଙ୍କର ଏଇଟା ହେଉଛି ବାକ୍ୟ, ସୁଖଦେବ ଗୋସ୍ୱାମୀଙ୍କର ବାକ୍ୟ ନା, ସୁଖଦେବ ଗୋସ୍ୱାମୀ କହୁଛନ୍ତି ଦେହଧାରିଣମ୍ ୟାନ୍ ଅର୍ଥ, ବ୍ୟାସଦ ରଚନା କରିଛନ୍ତି, ବ୍ୟାସଦମ୍ ରଚନା ସୁଖଦେବ ଗୋସ୍ୱାମୀ କହୁଛନ୍ତି, ତାହେଲେ ଭାଗବତମର ଅଥରିଟି କ'ଣ କହୁଛନ୍ତି, କ'ଣ ଆଦେଶ ଦେଇଛନ୍ତି ଦେଖନ୍ତୁ, ଏଇଟା ହେଉଛି ଅର୍ଥ, ଏଇଟା ହେଉଛି ଦେହଧାରୀଙ୍କର ଏଇଟା ହେଉଛି ସାର୍ଥକତା, ଦେହଧାରଣ ଏଇଟା ହେଉଛି ସାର୍ଥକତା। କ'ଣ ନା ହିତ୍ୱା ଦମ୍ଭମ୍ ଭିୟମ୍ ସୁଚମ୍, ହିତ୍ୱା ତ୍ୟାଗ କରିକି, ତିନିଟା ଜିନିଷ ତ୍ୟାଗ କରିବେ, ଦମ୍ଭ ଭିୟମ୍, ଭିୟମ୍ ମାନେ ଫିୟର୍ ଭୟ, ସୁଚମ୍, ସୁଚମ୍ ମାନେ ଶୋକ, ଦମ୍ଭ ଭୟ ଶୋକ ତ୍ୟାଗ କରିକି, ମାନେ ଅକ୍ରୁର ଯେମିତି ଯାଇକି ଗଢ଼ିଛନ୍ତି ଭଗବାନଙ୍କର ପାଦପଦ୍ମର ସ୍ପର୍ଶ ଦର୍ଶନ ପାଇକି, ସୁଖଦେବ ଗୋସ୍ୱାମୀ କହୁଛନ୍ତି ଦେହଭୃତମ୍ ୟନ୍ ଅର୍ଥ ହିତ୍ୱା ଦମ୍ଭମ୍ ଭିୟମ୍ ସୁଚମ୍ ସନ୍ଦେଶାତ୍ ହରିର୍ଲିଙ୍ଗ ଦର୍ଶନ ଶ୍ରବଣ ଆଦି ବି। ସନ୍ଦେଶାତ୍ ଯେଉଁଦିନଠୁ ତାକୁ ଆଦେଶ ମିଳିଥିଲେ, ତାଙ୍କୁ ଆଦେଶ ମିଳିଥିଲେ କାହାକୁ, ଅକ୍ରୁର ଯେଉଁ ଦିନଠୁ ଆଦେଶ ମିଳିଥିଲେ, ଯେଉଁ ଦିନଠୁ ମାନେ ତାକୁ କ'ଣ କେଉଁ ଦିନଠୁ କି ପୂର୍ବ ରାତିରୁ, ଆଉ ପୂର୍ବ ଦିନଠୁ ତ ଆଦେଶ ମିଳିଥିଲେ, ମାନେ ଯେଉଁ ସମୟରୁ ତାଙ୍କୁ ଆଦେଶ ମିଳିଲେ, କେଉଁ ଆଦେଶ, ତୁମେ ବ୍ରଜଙ୍କୁ ଯାଅ, ଯାଇକି କୃଷ୍ଣ ବଳରାମଙ୍କୁ ଆଣ, ସେ ଆଦେଶ ମିଳିବାଠୁ ତାଙ୍କର ଯେଉଁ ଆକାଂକ୍ଷା ଥିଲା ଦର୍ଶନ ଶ୍ରବଣ ଆଦି, ଏ ଯେଉଁ ଦର୍ଶନ କରିବି ଶ୍ରବଣ କରିବି ଭଗବାନ ମୋତେ ଏଭଳି କହିବେ ଏଭଳି, ଏ ଯେଉଁ ଆକାଂକ୍ଷା ଥିଲା ହରିର୍ଲିଙ୍ଗ ଦର୍ଶନ ଶ୍ରବଣ ଆଦି ବି, ଭଗବାନଙ୍କ ଦର୍ଶନ ଭଗବାନଙ୍କର ହରିର୍ଲିଙ୍ଗ ଭଗବାନଙ୍କର ସ୍ୱରୂପ ଭଗବାନଙ୍କର ପାଦ ଶୁଣିବା ସେ ବିଷୟରେ, ଆଉ ତାଙ୍କୁ ଦର୍ଶନ କରିବା ପର୍ଯ୍ୟନ୍ତ, ଦର୍ଶନ କଲା ପରେ ଯେଉଁ ଭାବ ଆସିଲା ଏଇଟା ହିଁ ହେଉଛି ଦେହଧାରୀଙ୍କର, ଏଇଟା ହେଉଛି ଜୀବନର ସାର୍ଥକତା। ଶୁଣିବାଠୁ ତାଙ୍କର ଭାବ ଥିଲା ଏବଂ ଦର୍ଶନ କଲା ପରେ ଯେଉଁ ଭାବ ଆସିଲା, ସେଇଠି ଜୀବ ଗୋସ୍ୱାମୀ ତାଙ୍କ ଟୀକାରେ ସୁନ୍ଦର କଥା କହିଛନ୍ତି। ଜୀବ ଗୋସ୍ୱାମୀ କ'ଣ କହିଲେ, ଅକ୍ରୁରସ୍ୟ ଶ୍ରୀ ଭଗବତ ପଦେଶୁ ତଥା ବିଲୁଠନ କଥନେନ ଭକ୍ତି ଉଦ୍ରେକାତ୍ ତଂ ପ୍ରଶଂସତି। ଅକ୍ରୁଙ୍କ ଠେ ପ୍ରଶଂସା କରୁଛନ୍ତି ସୁଖଦେବ ଗୋସ୍ୱାମୀ, ପ୍ରଶଂସା କରି କହୁଛନ୍ତି କାହିଁକି, ଅକ୍ରୁରସ୍ୟ ଶ୍ରୀ ଭଗବତ ପଦେଶୁ ତଥା ବିଲୁଠନ, ଭଗବାନଙ୍କର ପାଦପଦ୍ମ ଦର୍ଶନ କରି ଯେଉଁ ପାଦପଦ୍ମ ଯେଉଁ ଲୋଟିଗଲେ, ସେ କଥାକୁ କହିକି କଥନେନ ଭକ୍ତି ଉଦ୍ରେକାତ୍ ତଂ ପ୍ରଶଂସତି, ତାଙ୍କର ଯେଉଁ ଭକ୍ତି ବଢ଼ିଗଲା, ଭକ୍ତି ଯେଉଁ ଜାଗ୍ରତ ହେଲା, ସେଇଥିପାଇଁ ତାଙ୍କୁ ପ୍ରଶଂସା କରୁଛନ୍ତି। ପ୍ରଶଂସା କରିକି କହୁଛନ୍ତି କ'ଣ, ଦେହଭୃତାମ୍ ଦେହଧାରିଣାମ୍, ଦେହଧାରୀମାନଙ୍କର ଏଇଟା ହେଉଛି ଅର୍ଥ, ଦେହଧାରୀମାନଙ୍କର ଏଇଟା ହେଉଛି ଜୀବନର ସାର୍ଥକତା। ଆଚ୍ଛା ଯଦି ଏଇଟା ନ ହେଲା, ଯେ ଗୋସ୍ୱାମୀ କହୁଛନ୍ତି ଅନ୍ୟଥା ଦେହ ଧାରଣମ ବୈଫଲ୍ୟମ ଇତି ଭାବ, ଅନ୍ୟଥା ଯଦି ଏ ଭାବ ନ ଆସୁଛି ତାହେଲେ ଦେହ ଧାରଣ ଏଇଟା ହେଉଛି ବୈଫଲ୍ୟମ, ବିଫଳତା। ମାନେ ଭଗବାନଙ୍କ ଭକ୍ତି ଯଦି ଆମର ଉଦ୍ରେକ ନ ହେଉଛି, ଅକୁରଙ୍କର ଭକ୍ତି କ'ଣ? ବର୍ତ୍ତମାନ ଯାଇକି ସେ ପାଦପଦ୍ମଙ୍କୁ ଦେଖି ଗଡ଼ିଛନ୍ତି, ବିଲୁଠନ ଯେଉଁ ଗଡ଼ି ପଡ଼ିଥିଲେ, ମାନେ ସେ ଯେଉଁ ଆଲିଙ୍ଗନ କରିକି ଯେଉଁ ପାଦପଦ୍ମଙ୍କୁ ଧରିକି ଯେଉଁ ଗଡ଼ୁଥିଲେ, ସେଇଟା ହେଉଛି ଦେହଧାରୀଙ୍କର ମାନେ ଦେହଧାରୀଙ୍କ ସେଇଟା ହେଉଛି ଜୀବନର ସଫଳତା। ଆଚ୍ଛା, ତିନିଟା ଜିନିଷ ତ୍ୟାଗ କରି ସେ ଗଢ଼ିଛନ୍ତି, କ'ଣ କ'ଣ? ଦମ୍ଭ, ଭୟ, ଶୋକ। ଅକୁର ଦମ୍ଭ କେମିତି ତ୍ୟାଗ କରିଥିଲେ, କ'ଣ ଦମ୍ଭ ତ୍ୟାଗ କରିଥିଲେ? ବିଶ୍ୱନାଥ ଚକ୍ରଠାକୁର ସୁନ୍ଦର କଥା କହିଛନ୍ତି, କଂସସ୍ୟ ସନ୍ଦେଶାତ୍ ଆରଭ୍ୟ ହରିର୍ଲିଙ୍ଗ ଦର୍ଶନ ଶ୍ରବଣ ଆଦି ହି ଯୋ ଅୟମ୍ ଅକ୍ରୁରସ୍ୟ ବର୍ଣ୍ଣିତ। କଂସସ୍ୟ ସନ୍ଦେଶାତ୍ ଆରଭ୍ୟ, କଂସ ସନ୍ଦେଶ ଦେବାଠାରୁ ଅକ୍ରୁର ଯେଉଁ ଭାବରେ ଆବିଷ୍ଟ ହୋଇକି ଥିଲେ, ହରିର୍ଲିଙ୍ଗ ଦର୍ଶନ ଶ୍ରବଣ ଆଦି ହି ଯୋ ଅୟମ୍ ଅକ୍ରୁରସ୍ୟ ବର୍ଣ୍ଣିତ। ଭଗବାନଙ୍କ ହରିର୍ଲିଙ୍ଗ ଅର୍ଥାତ୍ ଭଗବାନଙ୍କର ବିଗ୍ରହ, ସେ ବିଗ୍ରହ ଭଗବାନଙ୍କର ସ୍ୱରୂପ, ଭଗବାନଙ୍କର ସାକ୍ଷାତ ଦର୍ଶନ, ସାକ୍ଷାତ ସ୍ୱରୂପ ଭଗବାନଙ୍କର ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବା, ଶ୍ରବଣ କରିବା, ତାଙ୍କଠୁ ଶ୍ରବଣ କରିବା, ଏଇ ଯେଉଁ ଭାବ ତ ଏଇ ଯେଉଁ ଯାଇକି ପାଦପଦ୍ମ ଯେଉଁ କରିଛନ୍ତି, ତିନିଟା ଜିନିଷକୁ ଛାଡ଼ିକି କରିଛନ୍ତି। ପ୍ରଥମ ହେଉଛି ଦମ୍ଭ, ତିନିଟା ଜିନିଷକୁ ତ୍ୟାଗ କରିକି ଏ କର୍ମ କରିବା ଉଚିତ, ଏଇଟା ହେଉଛି ଦେହଧାରୀଙ୍କର କର୍ତ୍ତବ୍ୟ, ଦେହଧାରୀଙ୍କର ଏଇଟା ହେଉଛି ସଫଳତା। ତିନିଟା ଜିନିଷ ତ୍ୟାଗ କରିବେ, ଦମ୍ଭ, ଭୟ, ଶୋକ। ଆଚ୍ଛା, ଅକୁର କ'ଣ ଦମ୍ଭ ଥିଲା କି? ଅକୁରଙ୍କର ଦମ୍ଭ ତ୍ୟାଗ କଲେ କୁହାହେଲା, ପ୍ରକୃତରେ ଅକୁରଙ୍କର ଦମ୍ଭ ନଥିଲା, ଏ ତିନିଟା ଜିନିଷ ଅକୁରଙ୍କର ନଥିଲା। କାହିଁକି ନଥିଲା? କାରଣ ସେ ମହାନ ଭକ୍ତ ନା, ଅକୁର ତ ବିହୁଳ ଥିଲେ, ତେଣୁ ଏ ତିନିଟା ଜିନିଷକୁ ତ୍ୟାଗ କରିବା ତାଙ୍କ ପକ୍ଷରେ କୌଣସି ଆବଶ୍ୟକ ନଥିଲା। ଭକ୍ତିର ଯେଉଁ କ'ଣ କୁହାଯିବ, ପ୍ରେମର ସିଏ ଏତେ ଉଚ୍ଚ ସ୍ଥିତିରେ ଥିଲେ, ଏ ତିନିଟା ଜିନିଷ ତାଙ୍କଠୁ ଆପେ ଆପେ ଦୂରେଇ ଯାଇଥିଲା, ଭୟ ଦମ୍ଭ, ଦମ୍ଭ ଭୟ ଶୋକ ଆପେ ଆପେ ଦୂରେଇ ଯାଇଥିଲା। କେମିତି? ଭୟ କ'ଣ, ଭୟ କେମିତି ଦୂରେଇଥିଲା? ବିଶ୍ୱନାଥ ଚକ୍ର ଠାକୁର କେତେ ସୁନ୍ଦର କଥା କହିଛନ୍ତି, ଯଥା ହରିର୍ଲିଙ୍ଗ ପଦଚିହ୍ନ ଦୃଷ୍ଟ ଅକ୍ରୁରସ୍ତତ୍ର ଏବ ଧୂଳ ଲୁଲୋଠ। ଯେତେବେଳେ ସେ ହରିର୍ଲିଙ୍ଗ ଭଗବାନଙ୍କର ଦର୍ଶନ, ଭଗବାନଙ୍କର ବିଗ୍ରହକୁ ଦର୍ଶନ କରିନାହାନ୍ତି, ଭଗବାନଙ୍କର କ'ଣ ଦର୍ଶନ କରିଛନ୍ତି? ପାଦପଦ୍ମର ଚିହ୍ନକୁ ଦର୍ଶନ କରିଛନ୍ତି, ସେଟା ବି ହରିର୍ଲିଙ୍ଗ, ହରିର୍ଲିଙ୍ଗ ଶବ୍ଦରେ ସେଟା ବି ବୁଝାଏ। ହରିର୍ଲିଙ୍ଗ କାହିଁକି ଆଗକୁ ଆସିବ ସେ ବିଷୟ, ତ ତାକୁ ଦର୍ଶନ କରିକି ପଦଚିହ୍ନ ଦୃଷ୍ଟ ଅକ୍ରୁର ତତ୍ର ଏବ ଧୂଳ ଲୁଲ ଉଠ, ଦେଖିକି ତତ୍ର ସଙ୍ଗେ ସଙ୍ଗେ ସେଇଠି ସେ ଧୂଳିରେ ଲୁଟିଗଲେ। ଇଏ ମୋ ପ୍ରଭୁଙ୍କର ପାଦଚିହ୍ନ, ଇଏ ମୋ ପ୍ରଭୁଙ୍କର ପାଦଚିହ୍ନ, ପୁରା ପ୍ରେମରେ ଭାବରେ ପୁରା ଗଡ଼ି ଯାଉଛନ୍ତି, ଲୁଟି ଯାଉଛନ୍ତି ଧୂଳି। ଦମ୍ଭକୁ ଛାଡ଼ିକି ଲୁଟିଥିଲେ, ଦମ୍ଭ କ'ଣ? ତତ୍ର ଆହ ଦମ୍ଭ ଅହଂ ଅକ୍ରୁର ରାଜମନ୍ତ୍ରୀ ରାଜ୍ଞ ଅତି ଆଦରଣୀୟ କଥମ ଗୋଚାରଣଙ୍କ ସେ ପଦଧୂଳ ଲୁଠାମ ଇତି ଦମ୍ଭଂ ହିତ୍ୱା ହେବ। ବହୁତ ସୁନ୍ଦର, ଅତି ମାନେ ସହଜ ସଂସ୍କୃତ ବୁଝି ହେବ। ଦମ୍ଭ ଅକ୍ରୁରଙ୍କର ଏଇ ଦମ୍ଭ ନଥିଲା, ମୁଁ ହେଉଛି ଅକ୍ରୁର, ମୁଁ ହେଉଛି ରାଜମନ୍ତ୍ରୀ, ଆଉ ମୁଁ ହେଉଛି ରାଜ୍ଞ ଅତି ଆଦରଣୀୟ, ମୁଁ ରାଜାଙ୍କର ଅତି ଆଦରଣୀୟ। ପ୍ରକୃତରେ ଅକ୍ରୁର ରାଜାଙ୍କର ଅତି ଆଦରଣୀୟ ଥିଲେ ନା? କାର କଂସର ଯଦି ଆଦରଣୀୟ ନଥାନ୍ତେ ଅକ୍ରୁରଙ୍କୁ ପଠାଇଥାନ୍ତେ କି? ଗୋଟେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଯେତେବେଳେ କଂସ ପଠାଇଛନ୍ତି ଅକ୍ରୁରକୁ, ଆଦରଣୀୟ ନହେଇଥିଲେ ପଠାଇଥାନ୍ତେ? ତେଣୁ ଅକ୍ରୁର ବହୁତ ଆଦର ଥିଲେ, ଆଦରଣୀୟ ଥିଲେ କଂସର। ତ ଅକ୍ରୁର ବିଚାର କରୁଛନ୍ତି, ମୁଁ ମାନେ ଏଇ ଯେଉଁ ଦମ୍ଭ ତ୍ୟାଗ ଏଇଟା ସ୍ୱାଭାବିକ ଆପେ ଆପେ ହେଇଛି। ଅହଂ ଅକ୍ରୁର ରାଜମନ୍ତ୍ରୀ ରାଜ୍ଞ ଅତି ଆଦରଣୀୟ କଥଂ ଗୋଚାରଣଙ୍କ ସେ ପଦଧୂଳ ଲୁଠାମ। ଗୋଟେ ଗୋଚାରଣଙ୍କ, ଗୋଚାରଣ କରିବା ବାଳକ, ଗୋଟେ କ'ଣ ଓଡ଼ିଆରେ ଯାହା କୁହାଯାଏ, କ'ଣ ଗାଈଆଳ, ଗୌଡ଼ ଗୋଟେ ଗାଈଆଳ ଟୋକା, ଗାଈଆଳ ଟୋକାର ପାଦ ଚିହ୍ନରେ ମୁଁ ଗଡ଼ିବି ନା? ମୁଁ ଗୋଟେ ରାଜମନ୍ତ୍ରୀ, ରାଜା ମୋତେ ଏତେ ଭଲ ପାଉଛନ୍ତି, ମୋତେ ପଠାଇଛନ୍ତି, ଗୋଟେ ଗାଈଆଳ ଟୋକା ତା ପାଦ ଧୂଳି କ'ଣ ତା ପାଦ ଚିହ୍ନ ଉପରେ ଗଡ଼ିବି? ଏଇ ଦମ୍ଭଟା ନଥିଲା, ମୁଁ ରାଜମନ୍ତ୍ରୀ, ରାଜା ମୋତେ ଭଲ ପାଉଛନ୍ତି, ଏଇ ବିଚାର ନଥିଲା। ଏ ଦମ୍ଭକୁ ଛାଡ଼ିକି ଭଗବାନଙ୍କର ପାଦପଦ୍ମର ଚିହ୍ନରେ ସେ ଗଡ଼ିଗଲେ, ଏଇଟା ହେଉଛି ଦମ୍ଭଂ ହିତ୍ୱା। ଆଚ୍ଛା, ଭୟ, ଭୟ କେମିତି ଛାଡ଼ିକିରି ଗଡ଼ିଥିଲେ? ଏସବୁ ଆପେ ଆପେ, ମାନେ ପ୍ରେମର ଏଇଟା ହେଉଛି ସ୍ୱାଭାବିକ, ପ୍ରେମର ଦଶା ହେଉଛି ସେୟା, ଦମ୍ଭ ଭୟ ଶୋକ ଆପେ ଆପେ ଦୂରେଇଛୁ। ଏଇଠୁ ଆମ ପାଇଁ କ'ଣ ଶିକ୍ଷା ସେଇଟା ଶୁଣିବା? ଆଗେ ଅକୁରଙ୍କ ବିଷୟଟା ଶୁଣିଲା ପରେ ଆମ ପାଇଁ ଶିକ୍ଷା ମହାନନ୍ଦନ ଶବ୍ଦର ଅଛି ଏଇଠି। ଆଚ୍ଛା, ଭୟ କିଭଳି ଭୟ ତ୍ୟାଗ କରିଥିଲେ? ବିଶ୍ୱନାଥ ଚକ ଠାକୁର କହୁଛନ୍ତି, ମତ୍ ଦୁଦପି ଭୂତ୍ୱା ମତ୍ ଶତ୍ର କୃଷ୍ଣସ୍ୟ ପଦଧୂଳୁ ଲୁଠତି ଇତି ଉପଜାପ କୁପିତତ୍ କଂସାତ୍ ଭୟଂ ହିତ୍ୱା। କଂସର ଭୟକୁ ବି ଛାଡ଼ିଲେ, କାହିଁକି କଂସ ଯଦି ଶୁଣିବ ମତ୍ ଦୂତ ଅପି ଭୂତ୍ୱା, ଆରେ ଇଏ ମୋର ଦୂତ ହେଇକି ଯାଇଛନ୍ତି, କଂସ ତ ଓଲଟା ବିଚାର ତା ଥିଲା ନା, ତେଣୁ କଂସ ଯଦି ବିଚାର କରିବେ ମୋର ଦୂତ ହେଇକି ଯାଇକି କ'ଣ କରୁଛନ୍ତି ନା, ମତ୍ ମତ୍ ଶତ୍ର କୃଷ୍ଣସ୍ୟ ପଦଧୂଳ ଲୁଠତି, ମୋର ଦୂତ ହେଇକି ଯାଇକି ମୋର ଶତ୍ରୁ କୃଷ୍ଣଙ୍କର ପାଦ ଧୂଳି ଯାଇକି ଲୁଟୁଛି ନା। ଯଦି କଂସଟା ଜାଣିବ, ଆଚ୍ଛା କଂସ ଜାଣିବ କେମିତି ପ୍ରଶ୍ନ ଆସିବ, କଂସ ଜାଣିବ କେମିତି? କାରଣ କଂସ ବି ସାଧାରଣ ବ୍ୟକ୍ତି ନାହିଁ, ସେ ନିଶ୍ଚିତ ଗୁପ୍ତତର ଲେଖିଥିବ। ଏଠି କହୁଛନ୍ତି ଇତି ଉପଜାପ, ଉପଜାପ ମାନେ, ଉପଜାପ ମାନେ ଯେଉଁ କ'ଣ କ'ଣ କୁହାଯାଏ, ମାନେ କ'ଣ ତାକୁ ଓଡ଼ିଆରେ କ'ଣ ଶିକାୟତ କରିବା, ମାନେ ଓଡ଼ିଆରେ ଶିକାୟତ କରିବା କ'ଣ, ଯେମିତି ଆମର ଓଡ଼ିଆରେ କୁହାଯାଏ କାନୁ 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 ହେଇକି ପହଞ୍ଚିଯିବ ତାଙ୍କ ପାଖରେ, କଂସ ପାଖରେ ଖବର ପହଞ୍ଚିଯିବ, ଆରେ ମୁଁ ଦୂତକୁ ପଠେଇଥିଲି, ଇଏ ମୋ ଶତ୍ରୁ କୃଷ୍ଣଙ୍କର ପାଦପଦ୍ମର ଧୂଳିରେ ଯାଇକି ସେ କଡ଼ୁଛି। କୁପିତାତ୍ କଂସାତ୍ ଭୟଂ ହିତ୍ୱା, ତ ଏଇଟା ଶୁଣିଲେ କଂସ ରାଗିବ କି ନାହିଁ, କ୍ରୋଧିତ ହେବ? ତ କ୍ରୋଧ ଯେଉଁ ପ୍ରକାଶ କରିବ, ଏଇ ଯେଉଁ କ୍ରୋଧ ପ୍ରକାଶ କଲେ ମୋତେ ଆଉ କିଛି ରଖେଇଦେବନି, ଏଇ ଯେଉଁ ଭୟ, ଏ ଭୟ ବି ରହିଲାନି ଅକୁରଙ୍କର। ପ୍ରକୃତରେ ଯଦି କଂସ ଜାଣିବ ଅକୁରଙ୍କୁ ଛାଡ଼ିବ ନା, ଆରେ ମୁଁ ପଠେଇଛି ତାକୁ କୃଷ୍ଣ ବଳରଙ୍କୁ ଆଣିବା ପାଇଁ, ସେ ମୋ ତା ପାଦ ଧୂଳିରେ କ'ଣ କରୁଛି, ତ ସେ ଭୟକୁ ଛାଡ଼ି ସେ ପାଦ ଧୂଳି କରିଥିଲେ, ମାନେ ପାଦପଦ୍ମ ଚିହ୍ନ ଦେଖିକି କରିଥିଲେ। ଏଇଟା ହେଉଛି ଭୟଂ ହିତ୍ୱା। ତେଣୁ ପ୍ରେମର ପ୍ରକୃତ ସ୍ୱଭାବରେ ଏ ଭୟ ଆପେ ଆପେ ଦୂରେଇ ଯାଏ, ପ୍ରେମର ସ୍ୱଭାବରେ ଭୟ ଦୂରେଇ ଯାଇଛି ନା। ପ୍ରମାଣ ଦେଖୁନାହାନ୍ତି ଅକୁରଙ୍କ କଥା କ'ଣ, ପ୍ରବାଦ କଥା ଦେଖୁନାହାନ୍ତି, ଦୁଇ ଦୁଇ ଥର ହାର୍ଟ ଆଟାକ୍, ପୁଣି ଜଳଯାତ୍ରାରେ ଯାଇଥିଲେ ଆମେରିକା, ଯିବ ନା କିଏ, ଭୟ ଅଛି ନା, ଯାହା ପ୍ରେମର ସ୍ୱଭାବ, ପ୍ରେମର ସ୍ୱଭାବରେ ଭୟ ରହିବନି। ଆମର ଆମର ପ୍ରେମ ନାହିଁ ନା, ଭଗବାନ ପ୍ରତି ପ୍ରେମଟା ନାହିଁ, ତେଣୁ ଆମର ଭୟ ଅଛି, ରହିବ ସ୍ୱାଭାବିକ, ଏଇଟା ରହିବ। ତେଣୁ ଭୟଂ ହିତ୍ୱା। ଆଚ୍ଛା, ଶୋକ ଦମ୍ଭ ଭୟ ଶୋକ, ଶୋକକୁ ଛାଡ଼ିକି ସେଇଟା କରିଥିଲେ। ଶୋକ କ'ଣ କହୁଛନ୍ତି, କୁପିତ କଂସ ବିନାଶେଷୁ ସୂଚଂ ଗୃହ କଳତ୍ରାଦିଷୁ ଶୋକଂ ହିତ୍ୱା ଏ ବୋଲି ଲୋଠ। କଂସ ଯେତେବେଳେ ଜାଣିବ ମୁଁ ଯାଇକି କ'ଣ କୃଷ୍ଣଙ୍କର ପଦଚିହ୍ନ ଉପରେ ଯାଇ ଗଢ଼ିଥିଲି, କଂସ କ'ଣ କରିବ, ମୋର ସ୍ତ୍ରୀ ପୁତ୍ର କନ୍ୟା ଧନ ସମ୍ପତ୍ତି ଘରଦ୍ୱାର ସବୁ କ'ଣ କରିବ, ନଷ୍ଟ କରିଦେବ, କାରାଗୃହରେ ବନ୍ଦୀ କରିବ, କାରାଗୃହରେ ବନ୍ଦୀ କରିବ, ଏଇ ଏଇ ଶୋକ ମଧ୍ୟ ନାହିଁ, ଯାହା କରୁଛି କରିବ, ଏ ଶୋକ ନାହିଁ, ଏଇ ଯେଉଁ ଦୁଃଖ, ଏଇ ଯେଉଁ ଚିନ୍ତା, ଏଇଟା ବି ନାହିଁ, ଏସବୁ ଛାଡ଼ିକି ଅକୁର ସେଠି ଗଢ଼ିଥିଲେ। ଏଇଠି ଚକ୍ରଦୀପାତ ବିଶ୍ୱନାଥ ଚକ୍ର ଠାକୁର ବୈଷ୍ଣବମାନଙ୍କ ପାଇଁ ଶିକ୍ଷା ଦେଇଛନ୍ତି, ଆମ ପାଇଁ କ'ଣ ଶିକ୍ଷା? ଏଇଠି ଆମ ପାଇଁ କ'ଣ ଶିକ୍ଷା? ଠିକ୍ ଏୟା ମାନ ଦେନ, ବୈଷ୍ଣବମାନଙ୍କୁ ଆମେ କେଉଁ ଦୃଷ୍ଟିରେ ଦେଖିବା? ଏଇ ହରିବୋଲ, ଆଉ ଯିଏ ବସିଛ କାନ୍ଥ ଛାଡ଼ି ବସ, କାନ୍ଥ ଛାଡ଼ି ବସ, କାନ୍ଥ ବସିଲେ ଆଉ ଯିଏ ବସିଲାନି, ନିଦ୍ରା ଦେବୀ ଆଲର୍ଟ ସାମର ଧରି ପଳେଇ ଆସୁଛନ୍ତି ପାଖକୁ, ଆଲର୍ଟ ସାମରେ ଆଣି ସେବା କରୁଛନ୍ତି। ତ ଆମ ପାଇଁ ଶିକ୍ଷା କ'ଣ? ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ଦମ୍ଭ ଭୟଂ ଶୋକଂ ହିତ୍ୱା ଯଥାଲୁଲ ଉଠ। ଅକୁର ଯେମିତି ଦମ୍ଭ ଭୟ ଶୋକ ଛାଡ଼ିକି ଯେମିତି ପାଦପଦ୍ମରେ ଲୁଠିଥିଲେ ତଥୈବ, ସେଇଭଳି ଆମେ ହେବା ଉଚିତ। ଆଚ୍ଛା, ଆମେ କେଉଁଠି ଲୁଟିବା, ଆମେ କେଉଁଠି ଲୁଟିବା? ଆମେ କୃଷ୍ଣଙ୍କର ପାଦଚିହ୍ନ କେଉଁଠି ଦେଖିଛେ ନା? ଅକୁର ତ କମ୍ ସେ କମ୍ ସୌଭାଗ୍ୟବାନ ଥିଲେ, ସେ କୃଷ୍ଣଙ୍କର ପାଦପଦ୍ମ ଦର୍ଶନ କରିବାର ସୁଯୋଗ ପାଇଥିଲେ। ଆମେ କେଉଁଠି ଦେଖିଛେ ନା କୃଷ୍ଣଙ୍କର ପାଦପଦ୍ମ? କୃଷ୍ଣ ତ ବିଚରଣ କରୁଛନ୍ତି, ଆମର ସେ ଦୃଷ୍ଟି ନାହିଁ, କୃଷ୍ଣଙ୍କର ବୁଲୁନାହାନ୍ତି କି? ବୁଲୁଛନ୍ତି, ଏଠି ବୁଲୁଛନ୍ତି। ଶ୍ରୀସନ୍ଥ ଗୌରବନ୍ଦ ଗୋସ୍ୱାମୀ ଗୁରୁ ମହାଶ କୁହନ୍ତିନି, ଚନ୍ଦନ ଯାତ୍ରା କାହିଁକି ହେଇଥିଲେ, କୃଷ୍ଣ ଭଗବାନ ଯାଇକି ବସିଥିଲେ, କଥାବାର୍ତ୍ତା ହେଉଥିଲେ, ଦୁଇ ଭାଇ କଥା ହେଉଛନ୍ତି ନା, ଏ ଭାରି ଗରମ ହେଉଛି, ରହିହେଉନି। ଗୁରୁଦେବ ତା ପରଦିନ କହିଲେ, ଏଇ ଡାକ ଡାକ ସେ ପ୍ରେସିଡେଣ୍ଟ, ଡାକ ପ୍ରେସିଡେଣ୍ଟ, ଡାକି କହିଲେ, কলে চন্দনযাত্রা ব্যবস্থা কর, চন্দনযাত্রা পূর্ব দিন চন্দনযাত্রা ব্যবস্থা কর। কৃষ্ণবরণ যাওলে না দেখুন কৃষ্ণবরণ সবুড়ে বুলছেন যেমন প্রভুপাদ বৃন্দাবন মন্দিরের, আমি বারম্বার সে কথা শুনেছি, বৃন্দাবন মন্দির দেখুন আমার সবু মন্দির অলগা বৃন্দাবন মন্দির অলগা, বৃন্দাবন মন্দিরের মঝিরে অগণা আছে, অগণা কাই আছে কেউ ইস্কন এমনি অছে না অগণা, আমার তো সব কোণ নাট মণ্ডপ রহিলা তাঙ্কর অগণা রয়েছে, সে গছটা নাই না তমাল তমাল বৃক্ষ রয়েছে কাই রয়েছে, কৃষ্ণ বরণ আসি সেটা খেলুছেন। আচ্ছা কহিবা তাৎপর্য আমি এটা শুনিছে দেখিছে না কি কে দেখিছ হাত দেখিল দেখি দেখিছ, আমি দেখি নলি কোণ এটা ঠিক না ভুল, আমি তো দেখি না যাহা না দেখিও দুই নয় পরে তো নজিও গুরু বলছেন এ আখিরে যাহা দিকে বিশ্বাস করিল কৃষ্ণকর কোটে বলছেন না আমার সে ভাব নাই আমি দর্শন করি না, তা মানে কোণ কৃষ্ণ আসুনাহান না বলু না বলছেন সর্বত্র, সে গোটে বৈষ্ণব ফিলোসফি তো বহু উচ্চের কথা, গোটে সাধারণ কথা মুখ কৌছি বৈষ্ণব জনে আমি যাই যে নাটা কোণ সে গাঁ না কোণ সানপদর না কোণ আমার যে ভক্তচরণ দাসম তা আমি যাই নাই সানপদর যাই সেটা প্রোগ্রাম হয়েছিল, সে প্রোগ্রাম হল পরে সে গাঁ লোক মানে সে অর্গানাইজর মানে যে ডাকি লে আমাকে সে মানে কহিলে মতো গোটে কথা, সে কে আজ্ঞা আপনার জাণবে এই গাঁ ধন্য হয়ে যাই বলে কী বুঝলি কী না ভক্তচরণ দাস তো মু ভাবলি সে হি সে কহি ভক্তচরণ দাস তো বৈষ্ণব তেমন ভক্তচরণ দাস যোগ সে গাঁ ধন্য হয়েছি, সে কে না কে হ্যাঁ এইটা এইপা হয়েছিল, সে কে না এইটা কেবল কারণ নাই না কোণ কারণ না আমার গাঁ দাণ্ডে কৃষ্ণ বলরাম খেলি খেলি যাতে খেলতে ধূলি খেল এইটা ভক্তচরণ দাস দেখিছেন, সে গাঁ লোক কহিলেন শুনছ এটা সে কে বেড়ে মতো শুন না মু পছরে মতো সে কে কলে ভক্তচরণ দাস দেখিছেন এটি কৃষ্ণ বলরাম যাতে সে কুহতি আমি মানে আমি শুনেছু আমার তাঁর তো পূর্বপিঢ়ি মানে সব গলি আমি তাঁর শুনেছু যে এইটি কৃষ্ণ মু কে হ্যাঁ এটা অসম্ভব নাই কৃষ্ণ বলরাম সবুড়ে অছেন যার দৃষ্টি সেভাবে পরিপক্ব হয়েছি সে দেখিপার কৃষ্ণ বলরাম কেউ না সবুড়ে তো অছেন ভগবান কেউ না সবুড়ে অছেন আর যদি সবুড়ে অছেন প্রভুপাদ তো করছেন বৈকুণ্ঠ সেটি কাই ন রয়ে তো আমি কোণ দেখিপারছে না পাদপদ্ম কৃষ্ণ বলরাম পাদপদ্ম দেখিছ তিলরাম কেউ কেউ দেখেল কেউ পড়ছে পাদপদ্ম আমার সে দৃষ্টি না আমি দেখিপার তাহলে প্রশ্ন আসছে আমি কেউঠি লুটিবা অক্রসিনা কৃষ্ণ বলরাম পাদপদ্ম দেখি সে লুটিগলে আমি কেউঠি লুটিবা দম্ভ ভয় শোক ছাড়ি কেমিতি লুটিবা এটা হচ্ছে মানবেন এই শব্দরে এটা আলোচনা করছে সেটা বিশ্বনাথ চক্রী ঠাকুর কুমার দম্ভ ভয়ং শোকং হিত্বা যথা লুলোঠ তথেব বয়ং পণ্ডিতত্বাৎ আভিজাতত্বাৎ ঐশ্বর্যত্বাৎ চ শ্রেষ্ঠ কথং সর্বলোক অনাদৃত্য কুচেইল অকিঞ্চনা নিকৃষ্ট বৈষ্ণবচরণ ধূলৌ পতাম ইতি দম্ভং হিত্বা এই দম্ভকু ছাড়িকি বৈষ্ণবঙ্কর পাদধূলি পাইবা পাই বৈষ্ণবঙ্কর পাদ তলে গড়িবে দম্ভ কোণ ছাড়িবে জয় শ্রী শ্রী গৌর্ণিতা শ্রী শ্রী কৃষ্ণ রাম শ্রী শ্রী জগন্নাথ বলদেব সীতা মহারানী তেমন বৈষ্ণবগ্র চরণ তলে আমি এইভাবে কোণ পতিত হয়েকি প্রেমরে গড়িয়া কেছেন আচ্ছা এটা আমি সিনা শুণু যে থিওরিটিকাল থিওরিটিকাল শুনলে আমি এটা কার্য লগাই পারিবা বৈষ্ণব পাদ তলে আমি গড়ি পারিবা না গড়িপারিবা কী আমার দম্ভ অছি না কোণ দম্ভ অছি কৌছেন দম্ভ বয়ং পণ্ডিত তাত আরে আমি এত বড় জ্ঞানী তাঙ্ক পাতলে গড়ি মু পণ্ডিতত্বাত এবং আভিজাতত্বাত মু এই কূলের জন্ম হয়েছি এয়া সে মু কাই তাঙ্ক পাতলে গড়ি এবং ঐশ্বর্যত্বাত আমার এত ঐশ্বর্য অছি শ্রেষ্ঠ এই দৃষ্টি মু শ্রেষ্ঠ এই বিচার করি কথং সর্বলোক অনাদৃত কেমিতি সবু লোক দ্বারা অনাদৃত আদর পাও না বয়স্ক মানুষ কোণ সাধারণ সাধারণ পোশাক পিঁধি জন ব্যক্তি বলুথ কিন্তু কুচেল অকিঞ্চনা নিকৃষ্ট তেমনি কুচেল অতি ছিণ্ডা পোশাক পিঁধি থাকবে বৈষ্ণব নিকৃষ্ট পোশাক পিঁধি থাকবে অকিঞ্চন ভাবে সে থাকবে আমি যাই তা পাত্র গড়িপারি না বিচার সে মু গোটে পণ্ডিত লোক তা পাত্র কেমন পড়ি মু এত উচ্চকূল জন্ম হয়েছি তা পাত্র কেমন পড়ি এই বিচারটা আমার না এই দম্ভকে ছাড়িকি বৈষ্ণব পাদ তলে পড়ব এটা হচ্ছে মানদেন দম্ভকে ছাড়িকি বৈষ্ণব পাদ তলে পড়িবা এটা হচ্ছে মানদেন মানদেন শব্দরে বিশ্বনাথ চক্র ঠাকুর এই শ্লোকরে এটা কইছেন আমপাই এটা হচ্ছে শিক্ষা আচ্ছা খালি বিশ্বনাথ চক্র ঠাকুর কইছেন না আর কি ভক্তি ঠাকুর বি কইছেন কোন কইছেন বৈষ্ণব দেখিয়া পড়িব চরণে বৈষ্ণব দেখিয়া পড়িব চরণে বৈষ্ণব দেখিয়া পড়িব চরণে বৈষ্ণব দেখিয়া পড়িব চরণে হৃদয়ের বন্ধু জানি হৃদয়ের বন্ধু বৈষ্ণব ঠাকুর প্রভুর কীর্তন বৈষ্ণব ঠাকুর প্রভুর কীর্তন দেখাইবে দাস মানি দেখাইবে দাস মানি এইভাবে দেখ বৈষ্ণব দেখিয়া পড়িব চরণে হৃদয়ের বন্ধু জানি বৈষ্ণব দেখি চরণে পড়িয়া তার মানে বিচার করুন উচিত এটা আমি খালি শুণুছে আলোচনা করুছে কিন্তু আমি সে ভাবরে কেবে ভাবিত হবা সেটা আমি নিজে বি জানি আর ভগবান কেবে প্রিয় হওয়া নিজে নিজে আমি প্রশ্ন করা উচিত বৈষ্ণব দেখিয়া পড়িব চরণে হৃদয়ের বন্ধু জানি হৃদয়ের বন্ধু আর হৃদয়ের বন্ধু কোন জগৎবাসী কে হইপারি না জগতের যে বন্ধু অছেন সে কেহি হৃদয়ের বন্ধু নহন্তি হৃদয়ের বন্ধু কোন করন্তি আর জগতের বন্ধু কোন করন্তি জগতের তথাকথিত বৈষ্ণব হলে হৃদয়ের বন্ধু আর জগতের যে বন্ধু শরীরের বন্ধু শরীর পাই কিছু সাহায্য করে দিয়েপারে কিন্তু হৃদয়ের বন্ধু বা কোন করিবে বৈষ্ণব ঠাকুর প্রভুর কীর্তন দেখাইবে দাস মানি বৈষ্ণব ঠাকুর কোন করিবে প্রভুঙ্কর কীর্তনকু দেখাইবে কীর্তন দেখাইবে মানে কোন কীর্তন আমি দেখিনে না কোন কোন গতি হল কীর্তন আমি দেখি না মু কীর্তন দেখাইবে বলে কহিলে কোন শ্রীকৃষ্ণ সেবক প্রভু বৈষ্ণব ঠাকুর প্রভুর কীর্তন দেখাইবে দাস মানি প্রভুঙ্কর কীর্তনকু দেখাইবে আমাকে দাস মানি কি প্রভুঙ্কর কীর্তনকু দেখাইবে তার অর্থ কোন কীর্তন দেখি না আমি সবুলতে আমি কীর্তন করছি আমি তো দেখিছি আর দেখি না কোন কোন টিল বৈষ্ণব ঠাকুর প্রভুর কীর্তন দেখাইবে দাস মানি কোন এর অর্থ এটি সবু চাবি রয়েছে হ্যাঁ কৃষ্ণকে দেখাইবেনি প্রভুর কীর্তন কীর্তন দেখাইবে কীর্তন মানে ইংলিশ গোটে বহি অছি আর্ট অফ চ্যান্টিং জপ করিবার কৌশল নাম করিবার কৌশল আমি নাম করুছে নাম করিয়া কৌশল জানিছে না নাম করিয়া আমি ভাবিবা উচিত না আমি সব জাঁ দিয়েছু কেহ জাঁ না আমি জীবনর শেষ সময় পর্যন্ত আমি সবু জাঁপার না জাঁয়া লোক আমি কেহ নু জাঁয়া লোক কেবল আচার্য মানে আমি ভজন ভজনর কৌশল আমাকে জনা না আমি জাঁ না কি জাঁছি কি জাঁছি হাত ধরে লোক কেহ আমি জাঁ তেমন বৈষ্ণব ঠাকুর আচার্য মানে সেটা দেখাইবে এবং সে সে জিনিস অন্তর ভিতরে আসব বৈষ্ণব মান প্রতি যদি সেভাবে মহৎ বুদ্ধি রাখবা তাহলে সে জিনিসটা আসব আউ দেখাইবে দাস মানি তাহলে প্রশ্ন আসে আমি তাহলে খালি উন্নত বৈষ্ণব মানুষ সেভাবে দৃষ্টি দেখিবা অলা বৈষ্ণব মানুষ আবু সম্মান দেবানি না সমস্ত সম্মান দেওয়া উচিত তাহলে অন্যকে আমি যে সম্মান দেবা এটি কহিলে না বৈষ্ণব ঠাকুর প্রভুর কীর্তন দেখাইবে দাস মানি প্রভুঙ্কর কীর্তনকে সে দেখাইবে অর্থাৎ କୌଶଳଟା ଶିକ୍ଷା ଦେବେ। ତ ଏଠି ଗୋଟେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ରହିଛି, ଆମେ ବୈଷ୍ଣବଙ୍କ ପାଖରେ କ'ଣ ଜିଜ୍ଞାସା କରିଯାଉଛି, ବୈଷ୍ଣବଙ୍କ ପାଖରେ ଏଇ କ'ଣ ପ୍ରଭୁର କୀର୍ତ୍ତନ, ଏଇ କୀର୍ତ୍ତନ କୌଶଳ ହିଁ ଶିକ୍ଷା କରିଯାଉଛି। କୀର୍ତ୍ତନ କୌଶଳ ମାନେ ଯେଉଁ ନାମ କୌଶଳ, ଜପ କରିବା କୌଶଳ, ଭଜନ ସାଧନର କୌଶଳ ଶିକ୍ଷା କରିଯାଉଛି। ଅର୍ଥାତ୍ ବୈଷ୍ଣବଙ୍କ ପାଖରେ ଏ ଜିଜ୍ଞାସା କରିବା ଉଚିତ। ଏ ଜିଜ୍ଞାସା ଯଦି ଆମେ କରୁଛେ ତାହେଲେ ବୈଷ୍ଣବ ସେ ଜିନିଷଟା ଆମକୁ ଶିଖେଇବେ ନିଶ୍ଚିତ। କେମିତି ଶିଖେଇବେ, ଭଗବାନ ବୁଦ୍ଧି ଦେବେ। ପ୍ରକୃତରେ ଆମର ଯଦି ପ୍ରକୃତରେ ମହତ୍ ବିଚାର ଅଛି, ମହତ୍ ବିଚାର ଅଛି, ଆମେ ଯଦି ପ୍ରକୃତରେ ଜିଜ୍ଞାସୁ ଭଗବାନ ସାହାଯ୍ୟ କରିବେ, କରିବେନି? ଆମର ଅନୁଭବ ଅଛି ବା ଆମ ଦୁଇ ଜଣଙ୍କର ଅନୁଭବ ଅଛି, ତାଙ୍କର ଗୋଟେ ପ୍ରଶ୍ନ ଥିଲା, ସେ ପ୍ରଶ୍ନ ଉତ୍ତର ମୁଁ ବି ଜାଣିନଥିଲି। ତ ସେ ପ୍ରଶ୍ନ ପଚାରିଥିଲି, ସେ ପ୍ରଶ୍ନ ଉତ୍ତର ମୁଁ ବି ବହୁତ ଦିନ ହେଲା ମୁଁ ବି ସନ୍ଦେହରେ ଥିଲି ସେ ତାର ଉତ୍ତର କ'ଣ। କିନ୍ତୁ ସକାଳେ ଜପ କରିବା ସମୟରେ ସେ ଉତ୍ତରଟା ଆପେ ଆପେ ଆସିଲା, ମୁଁ କହିଲି ଏଇଟା ହେଇଥାଇପାରେ, ଆସି ବି ପ୍ରଶ୍ନ ହେଲେ ହଁ ହଁ ଏଇଟା ଠିକ୍ ଅଛି। ମୁଁ ତାଙ୍କୁ କହିଲି ୟାଠୁ ବି ସୁପର ଉତ୍ତର ଥାଇପାରେ, ୟାଠୁ ବି ଭଲ ଉତ୍ତର ଆଚାର୍ଯ୍ୟ ଦେଇପାରନ୍ତି, କିନ୍ତୁ ଏତିକି ଆମେ ବୁଝିବା ପାଇଁ ବୋଧେ ଏତିକି ଉପଯୁକ୍ତ ଭାବିକି ବୋଧେ ଭଗବାନ ଏଇଟା ପ୍ରମ୍ପ୍ଟିଂ କଲେ, ଭଗବାନ ବୁଝିଦେବେ। ତେଣୁ ଆମେ ଯଦି କହିବା ତାତ୍ପର୍ଯ୍ୟ ଏଇ ପଏଣ୍ଟରେ ଆମେ ଆଲୋଚନା କରୁଛେ, ଆମେ ଯଦି ନିଜର ଭଜନ କୌଶଳ ବିଷୟରେ ଯଦି ଆମେ ଜିଜ୍ଞାସା କରିବା କାହା ପାଖରେ, ଯଦି ଉନ୍ନତ ବୈଷ୍ଣବ ପାଖରେ, ତାହେଲେ କ'ଣ ଭଗବାନ ବୁଦ୍ଧି ଦେବେନି? ଏଇଟା ଜଣାଇବେ, ମୋର ଭଜନ ହେଉନି ମୁଁ କେମିତି ଭଜନ କରିବି, ମୋ ଜପ ଠିକ୍ସେ ମୁଁ କରିପାରୁନି କେମିତି କରିବି, ମୁଁ ଠିକ୍ସେ ଅଧ୍ୟୟନ କରିପାରୁନି କେମିତି କରିବି, ଆମେ ଏ ଜିଜ୍ଞାସା କରୁନେ। ଏ ଜିଜ୍ଞାସା ଯଦି କରିବେ ବୈଷ୍ଣବ ପାଖରେ, ତାହେଲେ ବୈଷ୍ଣବ ସେଇଟା ଜଣାନ୍ତିନି, ପ୍ରକୃତରେ କିଏ ଜଣାଏ, କିଏ ଜଣାଏ? କାରଣ ବୈଷ୍ଣବ ଜଣାନ୍ତି ନା, ବୈଷ୍ଣବ ମାନେ ଶୁଦ୍ଧ ବୈଷ୍ଣବ ତ ଜଣାନ୍ତି, ଏ ଆମ ଭଳି ବୈଷ୍ଣବ ମାନେ ଯେଉଁ ଅଛେ, ଆମର ତ ଜ୍ଞାନ ନାହିଁ ବୁଦ୍ଧି ନାହିଁ କିଛି ନାହିଁ, ଆମେ କ'ଣ ଜଣେଇବା କାହାକୁ? ଆମର ଯେଉଁ ବ୍ୟାକୁଳତା, ଜଣେ ଭକ୍ତର ଯଦି ସେଭଳି ବ୍ୟାକୁଳତା ଅଛି, ମୁଁ ଭକ୍ତି ମାର୍ଗରେ କେମିତି ଅଗ୍ରଗତି କରିବି, କେମିତି ଭଜନ ମାର୍ଗରେ ମୁଁ ଅଗ୍ରଗତି କରିବି, କେମିତି ମୁଁ ସ୍ୱାଧ୍ୟାୟ କରିବି, କେମିତି ସେବା କରିବି, ଏଇ ଯେଉଁ ବ୍ୟାକୁଳତାଟା ତା'ର ଯେତେବେଳେ ରହିବ, ସିଏ ଯଦି କୌଣସି ବୈଷ୍ଣବକୁ ପଚାରେ, ତାହେଲେ ସେ ଜିନିଷଟା ଭଗବାନ ତା ମାଧ୍ୟମରେ ତାକୁ ଜଣେଇବେ, ତାର ବ୍ୟାକୁଳତାକୁ ନେଇକି। ଦୁଇଟା ଜିନିଷ ରହିଛି, ଗୋଟେ ହେଉଛି ବ୍ୟାକୁଳତା, ଦ୍ୱିତୀୟ ହେଉଛି ସେ ବୈଷ୍ଣବ ପ୍ରତି ମହତ୍ ଭାବନା। ସେ ବୈଷ୍ଣବ ପ୍ରତି ମହତ୍ ଭାବନାରେ ଭଗବାନ ସେ ବୁଦ୍ଧିଟା ଦେବେ, ନ ସେ ଆସିବନି। ସବୁ ବୈଷ୍ଣବ, ପ୍ରତି ବୈଷ୍ଣବଙ୍କୁ ମହତ୍ ଭାବନା ରଖିବା ଉଚିତ, ପ୍ରତି ଆଚାର୍ଯ୍ୟଙ୍କୁ ମହତ୍ ଭାବନା ରଖିବା ଉଚିତ। ଆମେ ସେ ସ୍ଥିତିକୁ ଯାଇନେ, କିନ୍ତୁ ଯିବା ଉଚିତ, ଯିବା ଯିବା ହେଉଛି ନିଶ୍ଚିତ। ସେ ସ୍ଥିତିକୁ ଗଲେ ହିଁ ଭଗବାନ ଆମକୁ କୃପା କରିବେ, ସେ ଭଗବାନ ଯିବାକୁ ପଡ଼ିବ। ତେଣୁ ବୈଷ୍ଣବ ଦୀକ୍ଷା ଚରଣେ ପଡ଼ିବ, ହୃଦୟର ବନ୍ଧୁ ଜାଣିବେ, ହୃଦୟର ବନ୍ଧୁ। ତେଣୁ ହୃଦୟର ବନ୍ଧୁ କ'ଣ କରନ୍ତି? ହୃଦୟର ବନ୍ଧୁ ଆତ୍ମକଲ୍ୟାଣ କରନ୍ତି, ଶରୀରର ବନ୍ଧୁ ସେ ବି କଲ୍ୟାଣ କରନ୍ତି। କେଉଁ କଲ୍ୟାଣ କରନ୍ତି? ଶରୀର କଲ୍ୟାଣ କରନ୍ତି, ଶରୀର ବନ୍ଧୁ ବାନ୍ଧବ ଶରୀର କଲ୍ୟାଣ କରନ୍ତି, ପୁଣି ସେଠାରେ ସ୍ୱାର୍ଥ ବି ରହିଛି। ହୃଦୟର ବନ୍ଧୁ ଆତ୍ମକଲ୍ୟାଣ କରନ୍ତି, ଆମ ଭକ୍ତି ପାଇଁ ଯାହା ଆବଶ୍ୟକ ସେ ବିଷୟ ସୂଚନା ଦିଅନ୍ତି, ଆତ୍ମକଲ୍ୟାଣ। ଯଦିଓ ସେଇଟା ବେଳେବେଳେ ବହୁତ କ'ଣ ଅସହ୍ୟ ହୋଇଥାଏ ଶୁଣିବା ପାଇଁ, ଗୋଟେ କ'ଣ ଲାଗିଥାଏ, ଗୋଟେ ଅସହ୍ୟ ବୋଧ ହୋଇଥାଇପାରେ, କାହିଁକିନା ଆମେ ଶରୀର ସୁଖରେ ମାତିଛେ ନା, ଶରୀର ସୁଖର ବ୍ୟତିକ୍ରମ ବସ୍ତୁକୁ ବେଳେବେଳେ ଶୁଣିବା ପାଇଁ ପଡ଼ିଥାଏ। ସେଇଟା ଶୁଣିବା ପାଇଁ କଷ୍ଟକର ହୋଇଥାଇପାରେ, କିନ୍ତୁ ସେଇଟା ହୃଦୟର କଲ୍ୟାଣ ପାଇଁ, ଆତ୍ମାର କଲ୍ୟାଣ ପାଇଁ ସେଇଟା ବୈଷ୍ଣବ ଦ୍ୱାରା ଭଗବାନ ସେଇଟା ଶିକ୍ଷା ଦେଇଥାନ୍ତି, ଏଇ ବିଚାର ଗ୍ରହଣ କରିବା ଉଚିତ। ତେଣୁ ଏଇ ଇଏ ହେଲା ଦମ୍ଭଂ ହିତ୍ୱା, ଦମ୍ଭ ଛାଡ଼ିକିରି ଭଗବାନଙ୍କର ଭକ୍ତଙ୍କର ପାଦପଦ୍ମରେ ସେଭଳି ଆମେ ପତିତ ହେବା ଉଚିତ। ତ ଏଇଟା ହିଁ ହେଉଛି ମାନବେନ। ଆଚ୍ଛା, ଦମ୍ଭ ଭୟ ଶୋକ, ଭୟ କ'ଣ? ବୈଷ୍ଣବ ମାନେ କ'ଣ ଭୟ ଛାଡ଼ିକିରି କେମିତି ବୈଷ୍ଣବ ପାତଳ ପଡ଼ିବେ? କହୁଛନ୍ତି ସ୍ୱଜନ ନିନ୍ଦନାତ୍ ଭୟଂ ହିତ୍ୱା, ସ୍ୱଜନ ନିନ୍ଦା କରିବେ, ବନ୍ଧୁବାନ୍ଧବ ଆତ୍ମୀୟ ସ୍ୱଜନ କ'ଣ, ବ୍ରହ୍ମଚାରୀ ମାନଙ୍କର ତ କିଛି ଅସୁବିଧା ନାହିଁ, ସ୍ୱଜନ କିଏ ଦେଖୁଛି ନା କ'ଣ, ତମେ କ'ଣ କରୁଛ କିଏ ତ ଦେଖିବା ନାହିଁ। ଯେଉଁ ବାହାରେ ଯେଉଁ ଭକ୍ତମାନେ, ଗୃହସ୍ଥ ଭକ୍ତମାନେ ଅଛନ୍ତି, ସେମାନେ ସ୍ୱଜନକୁ ଭୟ କରୁଛନ୍ତି, ପ୍ରାୟ ଦେଖିଛି ମୁଁ ଏଇଟା ଆଖି ଆଗରେ, ପ୍ରାୟ ମନରେ ସେମିତି ଆସେ ଆରେ କ'ଣ କିଏ ଦେଖିଥିବ ତୁମେ ଏତେ ଗୁଡ଼େ ଅଫିସର ଆବେଷ୍ଟା ପାତ୍ର ଯାଇପାରୁଛ ପାଠଶାଠ ପଢ଼ିନି କିଛି ନାହିଁ, ସେ କ'ଣ ମଠକୁ ପଳେଇଲା ପାଠଶାଠ ପଢ଼ିଲାନି କିଛି ନାହିଁ, କ'ଣ ତା ପାତ୍ର କ'ଣ ପଢ଼ୁଛ? ଏ ଯେଉଁ ସଜନକୁ କାଳେ ସଜନ ନିନ୍ଦା କରିବେ, ଏ ଯେଉଁ ଭୟ, ଏ ଭୟକୁ ଛାଡ଼ିକି ମଧ୍ୟ ପାଦ ତଳେ ପଡ଼ିବା ଆବଶ୍ୟକ ବୈଷ୍ଣବଙ୍କର। କହୁଛନ୍ତି କିଏ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ସଜନ ନିନ୍ଦନାଥ ଭୟଂ ହିତ୍ୱା ଛାଡ଼ିକି, ଏଇଟା କମନ ରହିଲା ବା କଥଂ ସର୍ବଲୋକ ଅନାଦୃତ କୁଚେଳ ଅକିଞ୍ଚନ ନିକୃଷ୍ଟ ବୈଷ୍ଣବ ଚରଣ ଧୂଳୌ ପତାମ ଇତି ଦମ୍ଭଂ ହିତ୍ୱା ଇତି ଭୟଂ ହିତ୍ୱା। କୁଚେଳ ମଳିଆ କ'ଣ ମଳିନ ପୋଷାକ ଧାରଣ କରିଛି, ଛିଣ୍ଡା ପୋଷାକ ଧାରଣ କରିଛି, ଅକିଞ୍ଚନ ତ ସେଇଭଳି ବ୍ୟକ୍ତିଙ୍କର ପାଦ ତଳେ ପଡ଼ିଲେ ସ୍ୱଜନ ମୋର ବନ୍ଧୁବାନ୍ଧବ ମୋତେ କ'ଣ କହିବେ କିରେ ତୁ ଏତେ ବଡ଼ ଅଫିସର ହେଇକି ଯାଇକି ତାଙ୍କ ପାଦ ତଳେ ପଡ଼ୁଛୁ ନା, ସେଭଳି କିଛି ଜାଣିନି ବାବାଜୀ ପଳେଇଛି ମୋଠୁ ତା ପାଦ ତଳେ ପଡ଼ୁଛୁ ନା। ତ ଏଇଟା ହେଉଛି କ'ଣ ଭୟ ହିତ୍ୱା, କାଳେ ମୋତେ ସ୍ୱଜନମାନେ ନିନ୍ଦା କରିବେ, ଏ ଭୟକୁ ତ୍ୟାଗ କରିକି ମଧ୍ୟ ବୈଷ୍ଣବ ପାଦ ତଳେ ପଡ଼ିବ। କହିଲେ ନା ବୈଷ୍ଣବ ଦେଖିବା ପଡ଼ିବ ଚରଣେ ହୃଦୟର ବନ୍ଧୁ ଜାଣି, ହୃଦୟର ବନ୍ଧୁ ଜାଣିକି। ତେଣୁ ଇଏ ହେଲା ଭୟଂ ହିତ୍ୱା। ଆଚ୍ଛା ତୃତୀୟ ହେଉଛି ଶୋକ ହିତ୍ୱା, ବୈଷ୍ଣବ ଶୋକ ଛାଡ଼ିକିରି ବି ପାତଳ ପଡ଼ିବେ। ଜୟ ଶ୍ରୀ ଶ୍ରୀ ବର୍ଣ୍ଣିତ ଆୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ। ଶୋକକୁ ଛାଡ଼ିକି ବୈଷ୍ଣବଙ୍କର ପାଦ ପଡ଼ିବେ, ଶୋକକୁ ଛାଡ଼ି କେମିତି? କହୁଛନ୍ତି ତତ୍ତ ତ୍ୟାଗାତ୍ ଶୋକଂଚ ହିତ୍ୱା, ଅର୍ଥାତ୍ ବିଚାର ଆରେ ମୁଁ ଯଦି ସେ ବୈଷ୍ଣବଙ୍କର ପାଦ ତଳେ ପଡ଼ିବି ପ୍ରଣାମ କରିବି, ଆମର ବନ୍ଧୁବାନ୍ଧବ ଆତ୍ମୀୟସ୍ୱଜନ ସିଏ ଦେଖିବେ କ'ଣ କରିବି, ଏଇଟା କ'ଣ ଗୋଟେ କ'ଣ କିଛି ଆର ବିଚାରକ ନାହିଁ, କିଛି ଗୋଟେ ସାଧାରଣ ବ୍ୟକ୍ତିଟା ତା ତଳେ ପାଦ ତଳେ କ'ଣ ପଡ଼ିକି ପ୍ରଣାମ କରୁଛନ୍ତି, କାଳେ ଛାଡ଼ିଦେବେ ବନ୍ଧୁବାନ୍ଧବ ଆମକୁ ତ୍ୟାଗ କରିଦେବେ, ଏଇ ଶୋକ ମଧ୍ୟ ଛାଡ଼ିକି ଆଉ ତ୍ୟାଗ କରିଦେଲେ ବି ଦୁଇଟା ଅର୍ଥ, ଆମର ଏଇ ଆଚରଣରେ ଆମେ ଯଦି କୌଣସି ସାଧାରଣ ବୈଷ୍ଣବ ଆମେ ପ୍ରଣାମ କରୁଛେ ତାକୁ ଦେଖି କୌଣସି ଆତ୍ମୀୟସ୍ୱଜନମାନେ ଆମକୁ ତ୍ୟାଗ କରିଦେଲେ ମଧ୍ୟ କୌଣସି ଦୁଃଖ ପ୍ରକାଶ କରିବା ଉଚିତ ନୁହଁ, ଏଇଟା ଛାଡ଼ିକି ବୈଷ୍ଣବ ପାଦ ତଳେ ପଡ଼ିବା ଉଚିତ। କାହିଁକି ନା ହୃଦୟର ବନ୍ଧୁ ଜାଣି, ବୈଷ୍ଣବ ଦେଖିବା ଆଚରଣେ ପଡ଼ିବ ହୃଦୟ ବୈଷ୍ଣବ ଠାକୁର ପ୍ରଭୁର କୀର୍ତ୍ତନ ଦେଖାଇବେ ଦାସ ସମାନ। ଦେଖନ୍ତୁ ମାନଦିନ ଶବ୍ଦ, ମାନଦିନ ଶବ୍ଦରେ ଏଇଟା ସିଦ୍ଧ ଅର୍ଥ ତାର ଏଇଟା ହିଁ ପ୍ରତୀୟମାନ ହୁଏ, ମାନେ ବୈଷ୍ଣବମାନଙ୍କୁ ଏଇ ଦୃଷ୍ଟିରେ ଦେଖିବା ଉଚିତ। ବିଶ୍ୱନାଥ ଚକ୍ର ଠାକୁର ତାପରେ କହୁଛନ୍ତି ଦେଖନ୍ତୁ କ'ଣ, ହରେର୍ଲିଙ୍ଗ ବୈଷମଂ ଦୃଷ୍ଟ୍ୱା ତତ୍ ଚରଣ ଧୂଳୌ ପତେୟୁ। ହରେର୍ଲିଙ୍ଗ, ହରେର୍ଲିଙ୍ଗ ଶବ୍ଦର ଦୁଇଟା ଅର୍ଥ, ହରେର୍ଲିଙ୍ଗ ଶବ୍ଦର ଗୋଟେ ଅର୍ଥ ହେଉଛି ଭଗବାନଙ୍କର ସ୍ୱରୂପ ଶ୍ରୀ ବିଗ୍ରହ, ଭଗବାନଙ୍କର ପ୍ରତି ଚିହ୍ନ ଯେମିତି ଆମେ ଦେଖିଲେ ପାଦ ପଦ୍ମ ଚିହ୍ନ, ଶ୍ରୀ ବିଗ୍ରହ ସ୍ୱରୂପ, ଇଏ ହେଲା ଭଗବାନଙ୍କର ଲିଙ୍ଗ। ଦ୍ୱିତୀୟ ହେଉଛି ହରେର୍ଲିଙ୍ଗ, ହରେର୍ଲିଙ୍ଗ ଶବ୍ଦରେ ବୈଷ୍ଣବ, ଚକ୍ରବର୍ତ୍ତୀ କହୁଛନ୍ତି ହରେର୍ଲିଙ୍ଗ, ହରେର୍ଲିଙ୍ଗ ବୈଷମଂ ଦୃଷ୍ଟ୍ୱା ତତ୍ ଚରଣ ଧୂଳୌ ପତେୟୁ, ବୈଷମ ଦେଖିକି ପାଦ ତଳେ ଏଭଳି ପଡ଼ିବି। ଦେଖନ୍ତୁ ଏଇଟା କହିବା ପାଇଁ ଆମେ ଅଧିକାରୀ ନୁହଁ, କିନ୍ତୁ ମହାରାଜ କଥା କୁହନ୍ତି ନା ପ୍ରଥମେ ପ୍ରଥମେ ତ ଆମେ ଭକ୍ତ ହେଉଛେ ନୂଆ ନୂଆରେ, ଦେଖୁନାହାନ୍ତି କ'ଣ ଅବସ୍ଥା, ଯାହାକୁ ଦେଖି ଜୋର ଦେଖିବେ ସେ ସାଇକେଲ ଓହ୍ଲେଇ ପଡ଼ିବେ, ଗାଡ଼ିରୁ ଓହ୍ଲେଇ ପଡ଼ିବେ, ବଜାର ଭିତରେ ପାଦ ତଳେ ପ୍ରଣାମ କରିବେ, କିଛି ଦିନ ହେଲା ପରେ ମୁଣ୍ଡକୁ ହାତ ପାଇଯିବ, ହା କ'ଣ ପ୍ରଣାମ କରିବି, ମୁଁ ଏତେ ଟଙ୍କା ରୋଜଗାର କଲିଣି, ମୁଁ ଏତେ ଗୋଟେ ଅଫିସର, ମୁଁ କ'ଣ ପ୍ରଣାମ କରିବି, ତାପରେ ଖାଲି ହାତ ଯୋଡ଼ା ହେବ ହରେ କୃଷ୍ଣ, ତାପରେ ଏତିକି ଗନ୍ଧ ନାହିଁ ହରେ କୃଷ୍ଣ ପ୍ରଭୁ, ବାସ୍ ଠିକ୍ ଅଛି, ଆମେ ତ କାହାକୁ ଦୋଷ ଗନ୍ଧ ହେଉନି, କିନ୍ତୁ ଆମର ଆମର ଗ୍ରେଡ଼ଟା କ'ଣ ହେଉଛି ଦେଖନ୍ତୁ, ତା ମାନେ ନୁହଁ ଯେ ତାର ଅର୍ଥ ନୁହଁ ଯେ ଆମେ ବଜାର ଦେଖିଲେ କ'ଣ ଖାଲି ଗୋଟେ ପାଦ ତଳେ ସମସ୍ତଙ୍କୁ ପଡ଼ିବା, ସେଟା ତାର ଅର୍ଥ ନୁହଁ, କିନ୍ତୁ ମନରେ କମସେ କମ୍ ଏଇଭଳି ଭାବନାଟା ରହିବା ଉଚିତ ନା, ମୁଁ ପାଦ ତଳେ ପଡ଼ି ପ୍ରଣାମ କରୁଛି ବୈଷ୍ଣବମାନଙ୍କୁ। ଏହା ନାହିଁ ଯେଟା ଆମେ ଆଲୋଚନା କରୁଛେ ତା ମାନେ ନୁହଁ ଯେ ବଜାର ବାଟରେ ଘାଟରେ ଯେଉଁଠି ଦେଖିବୁ ଖାଲି ପାଦ ତଳେ ଗୋଡ଼ିବା, ତାର ଅର୍ଥ ସେୟା ନାହିଁ, କିନ୍ତୁ ପ୍ରାୟ ସେଟା କ'ଣ ବଦଳିଯାଏ, ଆମେ ଦେଖୁଛୁ ହେଉଛି କହିହେବନି, କହିଲା ମାନେ ଉଡ଼ିବା, କିନ୍ତୁ ବୈଷ୍ଣବମାନଙ୍କ ପ୍ରତି କେଉଁଭଳି ଭାବ ରହିବା ଉଚିତ ଏଇଭଳି, କାରଣ ଏମାନେ ଯେ ହରେର୍ଲିଙ୍ଗ ଭଗବାନଙ୍କର ଶ୍ରୀ ବିଗ୍ରହ ହୁଅନ୍ତୁ ବା ବୈଷ୍ଣବ ହୁଅନ୍ତୁ, ଏମାନେ ଏମାନେ ଭଗବାନଙ୍କର ପରିଚୟ ଦେଇଥାନ୍ତି, ତେଣୁ ଏଇଟା ହିଁ ହେଉଛି ଦେହବୃତମ ୟନ୍ ଅର୍ଥ ନ ସେ ଦେହବୃତାର କୌଣସି କ'ଣ ଦେହ ଧାରଣର କୌଣସି ମୂଲ୍ୟ ନାହିଁ। ତେଣୁ ବିଶ୍ୱନାଥ ଚକ୍ର ଠାକୁର ଯାହା କହିଲେ ବୈଷମ ଦର୍ଶନ ବୈଷମ ପ୍ରଣାମ କଥା ଶ୍ରବଣ ଇଏ ହିଁ ହେଉଛି ଜୀବନର ଶ୍ରେଷ୍ଠ ଫଳ, ନଚେତ୍ ଜୀବନ ହେଉଛି ବ୍ୟର୍ଥ। ଭାଗବତ ସେ ଶ୍ଳୋକ ଅଛି ଆଉ ବୈଷ୍ଣବ କେମିତି ପ୍ରଣାମ କରି ଦେଖୁନାହାନ୍ତି, ଯେ ସଂ ସଂସ୍ମରଣ ପୁଂସଂ ସଦ୍ୟ ଶୁଦ୍ଧନ୍ତି ବୈ ଗୃହା କିଂ ପୁନଃ ଦର୍ଶନ ସ୍ପର୍ଶ ପାଦ ଶୌଚାସନ ଆଦି ଭି। ପ୍ରଥମ ସ୍କନ୍ଧ 19:33 ଶ୍ଳୋକ, ଯେ ସଂ ସଂସ୍ମରଣ ପୁଂସଂ ବୈଷ୍ଣବମାନଙ୍କୁ ସ୍ମରଣ କଲେ, ଯଦିଓ ଏଇଟା ଶୁଦ୍ଧ ଭକ୍ତଙ୍କ କଥା କୁହାଯାଉଛି କିନ୍ତୁ ବୈଷ୍ଣବ ଶବ୍ଦରେ ସମସ୍ତଙ୍କୁ ବୈଷ୍ଣବ ବା କୃଷ୍ଣଙ୍କର ଦାସ ଆମେ ପୂର୍ବରୁ ଶୁଣିଲେ ନା, ଏଇ ଶ୍ଳୋକ ଯେହେତୁ ଆମେ ଆଲୋଚନା କରୁଛେ ଏଇଟା ସବୁ ଜୀବଙ୍କୁ ପ୍ରଣାମ କରିବା ପାଇଁ କୁହାଉଛି। ସବୁ ଜୀବଙ୍କୁ ଯଦି ପ୍ରଣାମ କରିବା ପାଇଁ କୁହାଉଛି ତାହେଲେ ବୈଷ୍ଣବ କାହିଁକି ପ୍ରଣାମ ନ କରିବ। ଯେ ସାଂ ସଂସ୍ମରଣାତ୍ମ ସଦ୍ୟ ଶୁଦ୍ଧନ୍ତି ବୈ ଗୃହା, ବୈଷ୍ଣବଙ୍କୁ ସ୍ମରଣ କଲେ ଗୃହ ପବିତ୍ର ହେଇଯାଏ ସଦ୍ୟ ତତ୍କ୍ଷଣାତ୍। କିଂ ପୁନଃ ଦର୍ଶନ, ତାହେଲେ ବୈଷ୍ଣବମାନଙ୍କୁ ଦର୍ଶନ କଲେ କ'ଣ ନ ହବ, ଏବଂ ସ୍ପର୍ଶ ପାଦ ଶୌଚ ଆସନ ଆଦି ବି। ବୈଷ୍ଣବ ଦର୍ଶନ କରିବା, ସ୍ପର୍ଶ କରିବା, ପାଦ ଶୌଚ ପାଦ ଧୋଦ କରିବା, ଆସନ ଦେବା, ଏହାଦ୍ୱାରା ଏଇଥିରେ କ'ଣ ପବିତ୍ର ନ ହବ, କ'ଣ କୁହାଯାଇପାରେ। ତେଣୁ ମାନଦନ ଶବ୍ଦରେ ବୈଷ୍ଣବମାନଙ୍କ ପ୍ରତି ଆମର ଏଇଭଳି ଭାବ ରହିବା ଉଚିତ, ନଚେତ୍ ନଚେତ୍ ଆମେ ଭଗବାନଙ୍କର ପ୍ରସନ୍ନ ବିଧାନ କରିପାରିବାନି, ଭଗବାନଙ୍କୁ ପ୍ରସନ୍ନ କରିପାରିବାନି। ଦେଖନ୍ତୁ ଭକ୍ତି ଠାକୁର କେତେ ସୁନ୍ଦର କଥା କହିଛନ୍ତି, କବେ ମୋର ଶୁଭ ଦିନ ଅଇବେ ଉଦୟ, କବେ ମୋର ଶୁଭ ଦିନ ଅଇବେ ଉଦୟ, ବୃନ୍ଦାବନ ଧାମ ମମ ଅଇବେ ଆସ, ବୃନ୍ଦାବନ ଧାମ ମମ ଅଇବେ ଆସ, ବୁଝିବେ ସଂସାର ଜଣ ବିଷୟ ବାସ ନା। ବୈଷ୍ଣବ ସଂସର୍ଗେ ମୋର ପୁରୀବେ କାମ ନା, ବୈଷ୍ଣବ ଧୂଳାୟ ଧୂସର ହଏ ହରି ସଂକୀର୍ତ୍ତନେ, ହରି ସଂକୀର୍ତ୍ତନେ ଧୂଳାୟ ଧୂସର ହଏ ହରି ସଂକୀର୍ତ୍ତନେ, ଧୂଳାୟ ଧୂସର ହଏ ହରି ସଂକୀର୍ତ୍ତନେ, ମତ ହଏ ପଡ଼େ ରବ ବୈଷ୍ଣବ ଚରଣେ, ରବ ବୈଷ୍ଣବ ଚରଣେ, କବେ ମୋର ଶୋଭ ଦିନ ହଇବେ ଉଦୟ, କବେ ମୋର ଦିନ ଦେଖୁନାହାନ୍ତି। ଭକ୍ତି ଠାକୁର କେତେ ସୁନ୍ଦର କଥା କହିଲେ, କବେ ମୋର ଶୁଭ ଦିନ ହଇବ ଉଦୟ, ବୃନ୍ଦାବନ ଧାମ ମମ ହେଇବେ ଆଶ୍ରୟ, କେବେ ମୋର ଶୁଭ ଦିନ ହଉ ବୃନ୍ଦାବନ ଧାମ ଆଶ୍ରୟ ହବ। ଆଉ କ'ଣ ହବ ନା, ସଂସାର ଘୁଚିବେ ସଂସାର ଜଳ ବିଷୟ ବାସନା, ସଂସାର ଜଳ ମୋର ଖଟିଯିବ, ବିଷୟ ବାସନା ସବୁ ଦୂର ହବ, ବୈଷମ ସଂସର୍ଗେ ମୋର ପୂରିବେ କାମନା, ବୈଷମଙ୍କର ସଂସର୍ଗରେ ମୋର ସମସ୍ତ କାମନା ପୂରଣ ହେବ। ଆଉ ବୈଷମ ସବୁ କାମନା ପୂରଣ କରନ୍ତିନି, ପ୍ରମାଣ କ'ଣ? ବୈଷ୍ଣବ ସମସ୍ତ କାମନା ପୂରଣ କରନ୍ତି, ପ୍ରମାଣ କ'ଣ? ଆଉ ପ୍ରଣାମ ମନ୍ତ୍ର ନାହିଁ କି? ପ୍ରଣାମ ମନ୍ତ୍ର ଆମେ ଗାନ କରୁନେ କ'ଣ? ପ୍ରଣାମ ମନ୍ତ୍ର ଆଚ୍ଛା, ବୈଷ୍ଣବ ପାଖରେ କ'ଣ କହିଲା? ବାଞ୍ଛା ଗଳ୍ପ ଦରୁ ବୈଷ୍ଣବ ସମସ୍ତ କାମନା ପୂରଣ କରିବେ। ଦେଖୁନାହାନ୍ତି, ବୈଷ୍ଣବ ସଂସର୍ଗ ମୋର ପୁରିବେ କାମନା, ବୈଷ୍ଣବ ସମସ୍ତ କାମନା ପୂରଣ କରିବେ। ଆମର ସେ ବିଚାର ଆସୁଛି ନା, ବୈଷ୍ଣବ ସବୁ କାମନା ପୂରଣ କରିପାରିବେ? ଆସୁଛି, ଆସିବା ଉଚିତ। ତା ମାନେ ଯେ ଆମ ଭଳି ତଥାକଥିତ ବୈଷ୍ଣବ ନାଇଁ, ନାଇଁ ଶୁଦ୍ଧ ବୈଷ୍ଣବ, ଶୁଦ୍ଧ ଭକ୍ତ ବୈଷ୍ଣବମାନଙ୍କୁ ଆମେ ସେଇ ଦୃଷ୍ଟି ଦେଖିବା ଉଚିତ। ଆମେ ଏଇ ପଏଣ୍ଟରେ ଆଲୋଚନା କରୁଛେ, ମାନ ଦେନ ବୈଷ୍ଣବମାନଙ୍କୁ ଆମେ କେଉଁ ଦୃଷ୍ଟି ଦେଖିବା ଉଚିତ। ଧୂଳାଏ ଧୂସର ହଏ ହରି ସଂକୀର୍ତ୍ତନେ ମତ ହଏ ପଡ଼େ ରବ ବୈଷ୍ଣବ ଚରଣେ। ଧୂଳିରେ ଧୂସର, ଧୂଳି ଧୂସରିତ ହେଇକି ମତ ହେଇକି ବୈଷ୍ଣବ ଚରଣରେ ପଡ଼ିବି। ଆଚ୍ଛା ଦେଖନ୍ତୁ, ସିଦ୍ଧାନ୍ତ ଗୁଡ଼ାକ ସବୁ ସମାନ କି ନାହିଁ? ଅକ୍ରୂର ଭଗବାନ ଶ୍ରୀକୃଷ୍ଣଙ୍କର ପାଦପଦ୍ମରେ କ'ଣ ଏଇଭଳି ପଡ଼ିଥିଲେ? ପାଦପଦ୍ମ ଚିହ୍ନକୁ ଦେଖିକି ଏଇଭଳି ଧୂଳି ଧୂସରିତ ହେଇକି ସେ ଲୁଟି ଯାଇଥିଲେ। ଚକ୍ରବର୍ତ୍ତୀ ତାଙ୍କ ଟୀକାରେ କହିଲେ, ବୈଷ୍ଣବମାନଙ୍କର ଏଇଟା ହେଉଛି ଲକ୍ଷ୍ୟ ହେବା ଉଚିତ। ବୈଷ୍ଣବଙ୍କର ପାଦପଦ୍ମରେ ଏଇଭଳି ହରେ ଲିଙ୍ଗ, ବୈଷ୍ଣବଙ୍କୁ ଦେଖି ଏଭଳି ତାଙ୍କ ପାଦପଦ୍ମରେ ଏଭଳି ଲୁଟିବା ଉଚିତ। ଦେଖନ୍ତୁ ଭଜନରେ ଭକ୍ତିମ ଠାକୁର ସେ ଯାଇ କହିଲେ, ମତ ହଏ ପଢ଼େ ରବ ବୈଷ୍ଣବ ଚରଣେ, ମତ ହେଇକି ବୈଷ୍ଣବଙ୍କର ପାଦପଦ୍ମରେ ଏଭଳି ପଡ଼ିକି ରହିବି। କାହିଁକି ନା, ବୈଷ୍ଣବଙ୍କ କୃପାରେ ଭକ୍ତି ହୁଏ, ସବୁ ବୈଷ୍ଣବମାନଙ୍କର କୃପା ଆବଶ୍ୟକ, ଶୁଦ୍ଧ ଭକ୍ତଙ୍କର ତ କୃପା ଆବଶ୍ୟକ, ସବୁ ବୈଷ୍ଣବଙ୍କର କୃପା ଆବଶ୍ୟକ। ପ୍ରମାଣ କ'ଣ? ଜଗନ୍ନାଥ ଦାସ ହୋସ୍ୱାମୀ, ରଘୁନାଥ ଦାସ ହୋସ୍ୱାମୀ। ଆଚ୍ଛା, ଆଉ ଆଉ କ'ଣ ପ୍ରମାଣ? ଅତି ସହଜ ପ୍ରମାଣ ଅଛି, ଅତି ସହଜ ପ୍ରମାଣ। ସବୁ ବୈଷ୍ଣବଙ୍କର କୃପା ଆମର ଦରକାର, ଗୋଟେ ସହଜ ସରଳ ପ୍ରମାଣ ଅଛି, ସମସ୍ତେ ଜାଣିଛନ୍ତି, ମୁଁ ଭୁଲି ଯାଇଛନ୍ତି, ଟିକେ ବୁଦ୍ଧି ଘଟିଲେ କହିବି। ଭଗବାନ ଭଗବାନ ଅଛନ୍ତି। ଆଚ୍ଛା ନାଇଁ, ସହଜ ଆଉ କ'ଣ ପ୍ରମାଣ? ସବୁ ବୈଷ୍ଣବଙ୍କର କୃପା ଆମେ ମାଗୁଛେ, ଆଉ ସହଜ ସବେ ମିଳି କୃପା କର, କୃପା କରି କରହ କରୁଣା ନାଇଁ। ଆଚ୍ଛା ଆଉ କ'ଣ ପ୍ରମାଣ ଅଛି? ଦେଖନ୍ତୁ କେତେ ସିଦ୍ଧାନ୍ତ ଅଛି, ସବୁ ବୈଷ୍ଣବଙ୍କର କୃପା ଆବଶ୍ୟକ। ପ୍ରମାଣ କ'ଣ? ଆରେ ଅତି ସହଜ ପ୍ରମାଣ, ସମସ୍ତେ ପ୍ରତିଦିନ ଘୁଷି ହେଉଛେ। ଆଚ୍ଛା ସେ ଗୋଟେ କହିଲେ ଠିକ, ବାଞ୍ଛା କଳ୍ପତରୁ ଆମେ ପ୍ରଣାମ ମନ୍ତ୍ର ତ କହୁଛେ। ଆଚ୍ଛା ଆଉ କ'ଣ ପ୍ରମାଣ ଅଛି? ବୈଷ୍ଣବଙ୍କର କୃପା ଆମେ ଚାହୁଁଛେ, ସବୁ ବୈଷ୍ଣବଙ୍କର କୃପା ଚାହୁଁଛେ। ଦେଖନ୍ତୁ ଆମେ ସବୁ ଚାହୁଁଛେ ସବୁ ବୈଷ୍ଣବଙ୍କର କୃପା, କିନ୍ତୁ ସବୁ ବୈଷ୍ଣବଙ୍କୁ ସମ୍ମାନ ଦେଇପାରୁଛେ? ଏଇଟା ତ ଆମର ଅଭାବ। ସବୁ ବୈଷ୍ଣବଙ୍କର କୃପା ଚାହୁଁଛେ, ପ୍ରମାଣ କ'ଣ ଅଛି? କ'ଣ କହୁନା? ଆଚ୍ଛା ସବୁ ବୈଷ୍ଣବ ପାଖରେ ପ୍ରାର୍ଥନା କରୁଛେ ଦଶପ୍ରାତ ପଢ଼ି ସାରିଲା ପରେ। ଆଚ୍ଛା ଆଉ କ'ଣ? ଆଉ ସବୁ ବୈଷ୍ଣବଙ୍କର ଆମେ କ'ଣ କୃପା ଚାହୁଁଛେ, ପ୍ରାର୍ଥନା କରୁଛେ, କ'ଣ କରୁଛେ? ଆଚ୍ଛା ଠିକ୍ ଅଛି, ମହାପ୍ରସାଦ ମନ୍ତ୍ର ଆମେ ପଢ଼ୁଛେ, ସେଠି ବୈଷ୍ଣବମାନଙ୍କୁ ଆମେ ସାଧାରଣ ଯେଉଁମାନେ ସ୍ୱଳ୍ପ ପୁଣ୍ୟବତା ବ୍ୟକ୍ତି ସେମାନଙ୍କର ବୈଷ୍ଣବମାନଙ୍କର ବିଶ୍ୱାସ ଅଛନ୍ତି, ତେଣୁ ଆମେ ବିଶ୍ୱାସ କରୁଛେ, ଗୋଟେ ପ୍ରାର୍ଥନା କରୁଛେ, ଠିକ୍ ଅଛି। ଆଚ୍ଛା ଆଉ ଯଦି ଏଇଟା ଏତେ ଆପ୍ରୋପ୍ରିଏଟ୍ ନୁହଁ, ସେମାନଙ୍କୁ କ'ଣ କହିବା ପାଇଁ ଚାହୁଁଛନ୍ତି? ହଁ ସଭା, ହଁ ହରି ହରେ ନମଃ ସେଠି ନାଇଁ ନା? ହଁ କେତେ ପ୍ରମାଣ ଅଛି? ମୁଁ ତ ସବୁ କହିଲି ବା, ମୁଁ ପଢ଼ିବା ପାଇଁ ସମୟ ନାହିଁ ବର୍ତ୍ତମାନ, ଆପଣମାନେ କୁହନ୍ତୁ ସମସ୍ତେ ଅଛନ୍ତି। ସଭାର ପଦଧୂଳି କ'ଣ ସେଇଟା କହିଲେ? ହଁ ହେ ଆଚ୍ଛନ ହେବେନ ପ୍ରଭୁ ଯତ ଦାସ, ସଭାର ପଦଧୂଳି ମୋର ଦାସ ବୁଲିଗଲି। ହଁ ତାଦେହର ଚରଣ ସେବି ଭକ୍ତ ସମୟ ଦାସ, ଜନ୍ମେ ଜନ୍ମେ ମୋର ଏଇ ଅଭିଳାଷ। ଆଚ୍ଛା ଇଏ ପ୍ରମାଣ ହେଲା, ଆଉ କ'ଣ ପ୍ରମାଣ ଅଛି? ଆହୁରି ସହଜ ପ୍ରମାଣ ଅଛି, ହଁ ଶ୍ରୀଗୁରୁ ଚରଣ ପଦ୍ମ କେବଳ ଭକ୍ତି ସତ, ଏଠି ତ ଗୁରୁଙ୍କର ଆମେ କୃପା ମାଗିଲେ ସବୁ ବୈଷ୍ଣବମାନଙ୍କର କୃପା ଆମେ ଚାହୁଁଛେ। ଆହୁରି ସହଜ ପ୍ରମାଣ ଅଛି କ'ଣ? ରାମରଞ୍ଜନ ପ୍ରଭୁ ଆଚ୍ଛା ସବୁ ବୈଷ୍ଣବର ପଦ ଜଳ ପାନ କରୁଥିଲେ ଶ୍ୟାମାନନ୍ଦ ପ୍ରଭୁ, ଠିକ୍ ଅଛି। ଆଉ କ'ଣ ପ୍ରମାଣ ଅଛି? ଆମେ ସବୁ ବୈଷ୍ଣବର କୃପା ଚାହୁଁଛେ, ସବୁ ବୈଷ୍ଣବ ପ୍ରକୃତ ଏଇଟା ସିଦ୍ଧାନ୍ତ ନା, ସବୁ ବୈଷ୍ଣବର ଆମେ କୃପା ଚାହୁଁଛେ। ଆଉ କ'ଣ ଅଛି ପ୍ରମାଣ? କ'ଣ ସେବକ ପ୍ରଭୁ ଆଉ ନାହିଁ? କ'ଣ ଜଗଜୀବନ ପ୍ରଭୁ କ'ଣ ହାତ ଟେକିଲେଣି? କ'ଣ କହିବେ? ସବୁ ବୈଷ୍ଣବର ଆମେ କୃପା ଚାହୁଁଛେ, ସେଇଟା ମୁଁ ଶୁଣିବା ପାଇଁ ଚାହୁଁଥିଲି। ପ୍ରତିଦିନ ଆମେ ନାମ କରିବା ସମୟରେ ସବୁ ବୈଷ୍ଣବମାନେ ପ୍ରାର୍ଥନା କରୁନା ନା? ପଞ୍ଚତତ୍ଵ ପ୍ରାର୍ଥନା କରୁଛେ, ଜୟ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶିବାସ ଆଦି, ତାପରେ ଗୌର ଭକ୍ତବୃନ୍ଦ। ଆଉ ଗୌର ଭକ୍ତବୃନ୍ଦ ସବୁ ବୈଷ୍ଣବ ସମସ୍ତଙ୍କୁ କାହିଁ ପ୍ରାର୍ଥନା କରୁଛେ? କରୁନି କି ନା? କିଏ କରୁନି ନା? ହାତ ଟେକିଲ କିଏ କରୁନି ନା? ମୁଟା କରୁନି କହିପାରିବ ନାହିଁ କି? ସମସ୍ତେ କରୁଛେ, କରୁଛେ କାହିଁ କହୁନା? ସମସ୍ତେ କରୁଛେ ସେ କୃପା ପାଇବା ପାଇଁ ସମସ୍ତଙ୍କର। ପୁଣି ପ୍ରତିମାଳିରେ କରୁଛେ, ପ୍ରତିମାଳିରେ ସେଇଟା କରୁଛେ ନା? ତାମାନେ କେତେ ପ୍ରମାଣ ରହିଛି ଆମେ ସବୁ ବୈଷ୍ଣବଙ୍କର କୃପା ପାଇବା ପାଇଁ କେତେ ପ୍ରମାଣ ରହିଛି? ଯଦି ଏତେ ପ୍ରମାଣ ରହିଛି ତାହେଲେ ବୈଷ୍ଣବମାନଙ୍କୁ ଆମେ ସେ ଦୃଷ୍ଟିରେ ଦେଖିବା ଉଚିତ ନା? ସେ ଦୃଷ୍ଟିରେ ଦେଖିବା, ଏ ତ ମାନଦେନ, ମାନଦେନ ଶବ୍ଦ ତ ଏଇଥିରେ କ'ଣ ପୁଷ୍ଟ ହୁଏ, ତାହେଲେ ବିଚାର କରିନେବା ଉଚିତ। ଆମେ କାହାକୁ ଦୋଷ ତ ଦେବାନି, ବିଚାର କରିନେବା ଉଚିତ ଆମେ କେତେ ପାଣିରେ ଅଛେ, ଆମର ସ୍ଥିତି କ'ଣ, ଆମେ ଭଗବାନ କେମିତି ପାଇବା। ରହିଲା ଏଠି କଥା, ଆସନ୍ତାକାଲି ଶୁଣିବା, ଏଇ ଯେଉଁଠି ରହିଲା ଏଇଠୁ କଥା ଆରମ୍ଭ ହେବେ କାଲି। ଦେଖିବେ ଆହୁରି ପ୍ରମାଣ ଅଛି ବୈଷ୍ଣବମାନଙ୍କୁ କେମିତି ପ୍ରଣାମ କରିବା। ଯେଉଁ ଆମେ କଥାଟା ଆରମ୍ଭରୁ ଶୁଣିଥିଲେ ସେ କଥା ବିଶ୍ରାମ ଦେଇଛେ, ସେଟା କାଲି ଶୁଣିବା। ତାପରେ ଏ ଶ୍ଳୋକ କାଲି ପ୍ରାୟ ସମ୍ପନ୍ନ ହେବେ ବୋଲି ବିଚାର କରୁଛି, ଦେଖାଯାଉ। ବୈଷ୍ଣବମାନଙ୍କର କୃପା ଆମର ଆବଶ୍ୟକ, ତେଣୁ ବୈଷ୍ଣବମାନଙ୍କର ପାଦପଦ୍ମରେ ଆମେ ଏଭଳି ପତିତ ହେଇକି ଧୂଳି ଲୋଟିବା ଉଚିତ, ପ୍ରଣାମ କରିବା ଉଚିତ। ଆମେ ଯେଉଁ ପଏଣ୍ଟ ସବୁ ଜୀବକୁ, ସବୁ ଜୀବକୁ କୃଷ୍ଣଙ୍କର ଦାସ ଦେଖିକି ଯଦି ଆମେ ପ୍ରଣାମ କରୁଛେ ବା ତାଙ୍କୁ ସମ୍ମାନ ଦେଉଛେ, ତାହେଲେ ବୈଷ୍ଣବ କେମିତି ପ୍ରଣାମ ନ କରିବା? ବୈଷ୍ଣବ କେମିତି ସମ୍ମାନ ଦେବା? ତ ଇଏ ହେଉଛି ମାନଦାନ ଶବ୍ଦର ଅର୍ଥ, ଠିକ୍ ଅଛି। ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ କି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତିବିନୋଦ ଠାକୁର କି ଶ୍ରୀଲ ପ୍ରଭୁପାଜୀ ମହାରାଜ କି ଜୟ ପତ୍ରବନ ଶିଲ ଗୁରୁଦେବ କି ଜୟ ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି ସମ୍ବେଦ ଗୌର ଭକ୍ତ ବୃନ୍ଦ କି ନେତାୟ ଗୌର ପ୍ରେମାନନ୍ଦେ ହରି ହରି ଶିଲ ପ୍ରଭୁପାଦ। କ'ଣ କହୁଛ? ଆମେ କେମିତି କନଭିନ୍ସ କରିବା? ତମର ଯୋଉ ପ୍ରଶ୍ନ ଅଛି ସେ ମାତାଜୀଙ୍କର ନାଇଁ, ସେଇଟା ଆମେ ତାଙ୍କ ସ୍ଥିତିକୁ ଦେଖି ଆମେ କେଉଁଠି କ'ଣ କହିବା ସେଇଟା ସବୁଠେ ଯେ ସେଇଟା ଆପ୍ଲିକେବୁଲ୍ ହବ ସେ ନାହିଁ। ପ୍ରିଚିଂରେ ଗୋଟେ ଜିନିଷକୁ ନେଇକି ଆମେ ସବୁଠେ ବ୍ୟବହାର କରିବା ସେଇଟା ହବନି। ହଁ ଆଜ୍ଞା କହିଦେବି, କହିଦେବି ପରେ ତାଙ୍କୁ ବୁଝେଇଲି କାଳର ଗତି କିଭଳି, କର୍ମର ଗତି କିଭଳି, କାଳର ଗତି କିଭଳି, କର୍ମର ଗତି କିଭଳି, ଭଗବାନଙ୍କର ନିୟମ କ'ଣ। ଆମେ ଚାହୁଁଛେ ଆମ ସ୍ୱାର୍ଥ, କିନ୍ତୁ ଭଗବାନଙ୍କର ବିଧି ଅଲଗା, ଭଗବାନଙ୍କ ନିୟମ ଅଲଗା। ହଁ ଆମର ସେସବୁ କର୍ମଫଳକୁ ନେଇକି ବୁଝେଇଲେ ସେସବୁ ବୁଝିପାରିବେ। ଉଦାହରଣ ଦେବାକୁ ପଡ଼ିବ, ଖାଲି କହିଲେ ହେବନି, ତାଙ୍କୁ ଉଦାହରଣରେ ସେମାନେ ସେଥିରେ କନ୍ଭିନ୍ସ ହେବେ, ବୁଝିବେ। ଯେମିତି ଉଦାହରଣ ଦିଆଯିବ, ଭଗବାନ ଶ୍ରୀକୃଷ୍ଣଙ୍କ ଉପସ୍ଥିତିରେ ମଧ୍ୟ ଭଗବାନ ଶ୍ରୀକୃଷ୍ଣ କ'ଣ କରିଥିଲେ? ପରୀକ୍ଷିତ ମହାରାଜଙ୍କୁ ରକ୍ଷା କରିଥିଲେ। মাতৃগর্ভের পরিক্রমা রক্ষা করলে সেটা আমি কহিলি আলোচনার, কিন্তু নিজ ভণজা অভিমানুকু রাখিলে কী রাখিলে সে কোণ চাহিদা রাখিপারে যে মাতৃগর্ভে রাখিদারে চাহিদা কোণ যুদ্ধ ভিতরে রাখিপারে অস্ত্র নধরি এত বড় যুদ্ধর কোণ গতি বদলাই দেলে সে কোণ করিপারে কী করু না, কারণ বিধির গোটে বিধান অছি সেটা কুহে অজলিপি, অজলিপি তাকু লিপি লিপি হ্যাঁ তাকে আমি কেউ বদলাই পারিবানি, যা ওড়িয়ার কুহে বিধির বিধান, যা আহরি ওড়িয়ার কুহে কপাল লিখন, কপাল লেখা হয়েছে না আয়ুচ বিদ্যাচ কর্ম, আয়ুচ কর্মচ বিদ্যা আর নিধনম, পাঁচটা জিনিস আমার আসব এ পর শ্লোক সেটা আসব, পাঁচটা জিনিস লেখা হয়েছে কপাল, তা এইভাবে উদাহরণ দেখি তাকে বুঝাই 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 নেলে, কারণ তাঁর স্থিতি তাঁখকে বুঝাও পড়ব, সে ভাঙ্গি পড়ছেন, সে ভাঙ্গি পড়ছেন তাঁর দুঃখ বুঝাও পড়ব, তাঁর প্রতি গোটে সমবেদনা প্রকাশ করা পড়ব, বুঝাও পড়ব, বুঝলে সি উপলব্ধি করবে যে প্রকৃতরে ইয়ে মো দুঃখে ভাঙ্গি পড়ি মতো সাহায্য করি মতো সে বুঝবে কমি হৃদয়ের বন্ধু বলে জাঁয়ে কমি শুনলে না, বৈষ্ণব দীক্ষা চরণে পড়ব হৃদয়ের বন্ধু, হৃদয়ের বন্ধু মানে কেন তাঁর হৃদয়ের ভাবটা বুঝে পড়ব না, তাঁর হৃদয়ের ভাবটা বুঝিকি তাঁকে প্রিচিং করা পড়ব, মানে সে বুঝবে সেটা কেমিতি হব, আমি তাঁর হৃদয়ের ভাবটা কেমি বুঝবা কেমি প্রিচিং করা এটা প্রার্থনা করা পড়ব, ভগবান প্রার্থনা করলে ভগবান আর সনাতন গোস্বামী ব্রজবাসী মানে সনাতন গোস্বামী বহু ভালো পাওলে, সনাতন গোস্বামী তো বৈরাগী লে ত্যাগী লে ব্রজবাসী গৃহস্থান তাঁকে কী ভালো পাওলে কী ভালো পাওলে এইপা সে সমস্ত হৃদয়ের ভাব জাঁকি সে যাই সমস্ত ইয়ে করলে, সে সব মাধুগুরি করার জাঁকি সমস্ত ভালো পাঁচ না, সে আজি বি অছি না গুরুপূর্ণের ব্রজবাসী বহু ব্রজবাসী আজি মুন্ডন হুম জাঁচ না, সনাতন গোস্বাই সনাতন গোস্বাই গলে কেবে তাঁকা আজি মধ্যে ব্রজবাসী মানে আজি কিছু ভক্ত অনেক মানে ব্রজবাসী যে জাঁচান মুন্ডন হুম পরিগ্রহ করতে সনাতন গোস্বাই করলে না গোবর্ধন পরিগ্রহ পরিগ্রহ করতে কী হৃদয়ের বন্ধু সে মানে গোটে কোণ গোটে ফেদ আসিযোগ যে ফেদকে কাড়ি হবনি সে বিচার হ্যাঁ প্রকৃতির মো হৃদয়ের বন্ধু প্রকৃতির আমি আমি যদি প্রকৃতি তাঁর কল্যাণ চাহুছে তাঁকু বুঝাইপা চাহুছে অলগা আমার যদি স্বার্থ রক্ষা তাহলে হবনি তাঁকু প্রকৃতির বুঝাইপা যদি আমি চাহুছে তাহলে আমি বি তাঁকু কোণ বুঝাইবা ভগবান ডাকিবা না, ভগবান ডাকলে ভগবান বুদ্ধি দেবে, ভগবান বুদ্ধি দেবে তাঁকু বুঝাইবা হরে কৃষ্ণ সেটা কালি আসব নেক্টর অফ ডিভো ইনস্ট্রকশন তার গোটে শ্লোক আছে তার আসনা কালি শুনে আসছি সুখদেব গোস্বাই ক্ষেত্রে কুহাইছে শুণবা আসব সে আসন্তকাল আসব সে বিষয়ে সে নেক্টর অফ ইনস্ট্রকশন গোটে শ্লোক অছি সে শ্লোকর সেটা সিদ্ধান্ত পাইব সেটি বৈষ্ণব কিভাবে সব ক্যাটাগরি হয়েছে না কিন্তু আমি যেকোন বিশেষ করে উন্নত বৈষ্ণব মান কথা কুছি শুদ্ধ ভক্ত শুদ্ধ ভক্ত কিন্তু বৈষ্ণবকে চিন্তা কলে বি ফল অছি হ্যাঁ কেন বৈষ্ণব মানে কোণ কি ভগবান ভক্ত না ভক্ত চিন্তা করছে না চিন্তা কলে তার ফল অছি নিশ্চিত মানে প্রশ্ন হচ্ছে কেউ বৈষ্ণব আমি চিন্তা করা যেকোন বৈষ্ণব বৈষ্ণব চিন্তা কলে আমি বিষ্ণু ভক্ত চিন্তা কল কিন্তু তাঁর মহানতা দেখ বৈষ্ণব চিন্তা করুক তা দোষটা চিন্তা করুয়া তাহলে হব না দোষ জগতে রয়েছে তা বৈষ্ণবতাটা দেখা সমস্ত বৈষ্ণবতা রয়েছে না তাহলে সেটি ফল পাইবা সব ক্যাটেগরি হয়েছে না আজ পড়ুলি গোটে গোটে শাস্ত্র পড়ুলি পড়ি আশ্চর্য হলি কারণ এই কালি সরি বলে ভাবছি দেখা যায় গোটা লাগুনি কালি সরলা কেন সে আউটে সিদ্ধান্ত পাইছি আর আউটে বাকি অছে টিকা তাকে যদি আলোচনা করা হবে সে পুঁ দুই দিন চাল যাব গোটে টিকা গোটে বাকি অছে সেটা মানে আমি আজ শুনছি কোণ বৈষ্ণব কেমন প্রণাম করবে আউটে তা তলে আউটে সিদ্ধান্ত রাখি ବ୍ରହ୍ମା ଆଦି ଦେବତାମାନଙ୍କୁ କେମିତି କେଉଁ ଦୃଷ୍ଟିରେ ଦେଖିବେ, ବ୍ରାହ୍ମଣଙ୍କୁ କେଉଁ ଦୃଷ୍ଟିରେ ଦେଖିବେ? ନବୀନର କ'ଣ ରଚନା କରିନାହାନ୍ତି କହିଲ? ସବୁ ରଚନା କରିଛନ୍ତି, ତାକୁ ଯଦି ବର୍ଣ୍ଣନା କରାହେଉଛି ପୁଣି ଆହୁରି ସାରିବ। ଆଜି ଦେଖୁଥିଲି ଗୋଟେ, ବ୍ରାହ୍ମଣମାନଙ୍କୁ କେଉଁ ଦୃଷ୍ଟିରେ ଦେଖିବେ, ମୋତେ ପଢ଼ିବା ପାଇଁ ତ ସମୟ ନାହିଁ, ଜଷ୍ଟ ଆସିବା ପୂର୍ବରୁ ଦେଖୁଥିଲି ବ୍ରାହ୍ମଣମାନେ, ବ୍ରାହ୍ମଣ କେତେ ପ୍ରକାରର ଅଛନ୍ତି, କେତେ ପ୍ରକାର ବ୍ରାହ୍ମଣ ଅଛନ୍ତି କି ଜାଣିଛନ୍ତି? ଏଇଟା ଆଉ ନାହାନ୍ତି କିଏ, ପଳେଇଲେଣି ସେ ସନ୍ତୋଷ ମାଧବ। ପଢ଼ିକି ଆଶ୍ଚର୍ଯ୍ୟ ହେଲି, ମାନେ ସେ ସବୁ କହିଛନ୍ତି କିଏ, ତୋ ଶାସ୍ତ୍ରରେ ସବୁ ଅଛି, ବ୍ୟାସଦେବ ସବୁ ରଚନା କରିଛନ୍ତି, ଅଲଗା ଶାସ୍ତ୍ରରେ ସବୁ ଅଛି, ପରାଶର ମୁନି କହିଛନ୍ତି ପରାଶର ସଂହିତାରେ ଅଛି, ଅତ୍ରିମୁନି କହିଛନ୍ତି ଅତ୍ରି ସଂହିତାରେ ଅଛି। ଏସବୁ ସିଦ୍ଧାନ୍ତକୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଛନ୍ତି, ମାନେ କେତେ ପ୍ରକାର ବ୍ରାହ୍ମଣ ଏଇ ଆଶ୍ରେଣୀ ତ ପଚାରିଲେ କହିବେ ସିଏ ସନ୍ତୁଷ୍ଟ ମାଧବପ୍ରଭୁ, ବ୍ରାହ୍ମଣ କେତେ ପ୍ରକାର ଅଛନ୍ତି ଜାଣିଛ? ବ୍ରାହ୍ମଣକୁ କେମିତି ସମ୍ମାନ, ଆମେ ଏଠି ଆଲୋଚନା କରୁଛୁ ନା ମାନଦେନ, ବୈଷ୍ଣବ କେମିତି ସମ୍ମାନ କରିବା ଉଚିତ, ବ୍ରାହ୍ମଣକୁ କେମିତି ସମ୍ମାନ କରିବା ଉଚିତ, ଦେବାଦେବଙ୍କୁ କେମିତି ସମ୍ମାନ କରିବା ଉଚିତ, ସବୁ କହିଛନ୍ତି ଭକ୍ତି ଠାକୁର। ବ୍ରାହ୍ମଣ କେତେ ପ୍ରକାର ଅଛନ୍ତି ତାର ଗୋଟେ ସିଦ୍ଧାନ୍ତ ଅଛି, ବିଭିନ୍ନ ଶାସ୍ତ୍ରରେ ସବୁ ରହିଛି, ଅତ୍ରିମୁନି କହିଛନ୍ତି, ପରାଶରମୁନି କହିଛନ୍ତି, ମହାଭାରତରେ ଅଛି, କ'ଣ କ'ଣ ଚାରି ପ୍ରକାର, କିନ୍ତୁ ଶାସ୍ତ୍ରମାନଙ୍କର ରଚନା ହେଇଛି ବହୁତ। ପ୍ରଥମେ ପ୍ରଥମେ ଅଛି ତେଇଶ ପ୍ରକାର, ତେଇଶ ପ୍ରକାର ବ୍ରାହ୍ମଣ, ତାପରେ ପୁଣି ଅଛି ଆହୁରି କେତେ ପ୍ରକାର, ପୁଣି କ୍ୟାଟେଗୋରି ୱାଇଜ୍ ଅଛି କେତେ। ମୁଁ ଆଜି ପଢ଼ିକି ଆସୁଛି ବାବାରେ ଏତେ, ଆମେ ସମସ୍ତ, ତୁମର ଯେଉଁ ପ୍ରଶ୍ନ ଥିଲା କାହାକୁ କେମିତି ସମ୍ମାନ ଦେବା, ଆମେ ଆମ ଭାବନାରେ ସମ୍ମାନ ଦେବା ଉଚିତ ସମସ୍ତଙ୍କୁ, ଆମ ବୈଷ୍ଣବ ଯେହେତୁ ପ୍ରଶ୍ନ ଆସୁଛି ବୈଷ୍ଣବମାନଙ୍କୁ, ବୈଷ୍ଣବମାନଙ୍କୁ ସେଇ ଦୃଷ୍ଟିରେ ସମ୍ମାନ ଦେବା ଉଚିତ। ଯିଏ ବିଷ୍ଣୁଙ୍କ ଭକ୍ତ, ବିଷ୍ଣୁଙ୍କ ସେବାରେ ଲାଗିଛନ୍ତି, ଭଗବାନ ଭଜନ କରୁଛନ୍ତି, ଭଗବାନ ଭକ୍ତି କରୁଛନ୍ତି, ଭଗବାନ ସେବା କରୁଛନ୍ତି, ଆମେ ଯଦି ସେଇ ଭଜନ ପରାୟଣ ବ୍ୟକ୍ତିମାନଙ୍କୁ ବା ବୈଷ୍ଣବମାନଙ୍କୁ ଚିନ୍ତା କରୁଛେ, ତାହେଲେ ଆମେ ବୈଷ୍ଣବ ସ୍ମରଣର ଫଳଟା ପାଇବା। ଦୋଷକୁ ଯଦି ଦେଖିକି ଚିନ୍ତା କରୁଥିବ ଆ ଠିକ୍ ନୁହଁ, ଏହା ଠିକ୍ ନୁହଁ, ଠିକ୍ ନୁହଁ, ତାହେଲେ ବୈଷ୍ଣବ ଚିନ୍ତନର ଫଳ ପାଇବାନି, ବୈଷ୍ଣବ ଚିନ୍ତା କରୁଛେ କିନ୍ତୁ ଫଳ ପାଇବାନି। ବୈଷ୍ଣବ ଚିନ୍ତା କରି ତାଙ୍କର ମହତ୍ ଗୁଣଟାକୁ ଯଦି ଚିନ୍ତା କରିବେ ତାହେଲେ ଫଳ ପାଇବେ। ଜୟ ଶ୍ରୀ ପ୍ରଭୁପାଦ, ଜୟ ଶ୍ରୀ ପ୍ରଭୁ।